ନଲେଜ୍ ବେଶି ସାହାଯ୍ୟ କରେନି, ଜ୍ଞାନ ବେଶି ସାହାଯ୍ୟ କରେ। ବହୁତ ଜ୍ଞାନୀ ଆମଠୁ ବହୁତ ବଡ଼ ବଡ଼ ଜ୍ଞାନୀ ଲୋକ ଅଛନ୍ତି, ବା ଭକ୍ତି ଯୋଗରେ ଜଣେ ବହୁତ କଲ୍ଟିଭେଟ୍ କଲେ ବହୁତ ଜ୍ଞାନ ଲାଭ କରିପାରେ, କିନ୍ତୁ ତାର ସ୍ୱାନୁଭବ ଦରକାର। ଏଇ କୃପା ଗୁରୁ ବୈଷ୍ଣବଙ୍କର କୃପା, ଭଗବାନଙ୍କର କୃପା ହିଁ ତାକୁ ଭକ୍ତିର ଅନୁଭବ ଦିଏ। ଭକ୍ତିରେ ଏଇଟା ବଞ୍ଚିବାଟା ସରଳ ହୁଏ, ସହଜ ହୁଏ, ସୁଗମ ହୁଏ। ନିରାଶ ଜୀବନରେ ଯେଉଁ ଭକ୍ତି ଯୋଗରେ ଜଣଙ୍କୁ ନିରାଶ ଲାଗେ, ହତାଶତା ମନୋଭାବ ଆସେ, କିଭଳି ତାକୁ ଗୋଟେ ରିଆଲାଇଜେସନ୍ ମିଳୁନି ଯେ ଭଗବାନ ଅଛନ୍ତି। ଆମେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ, କିନ୍ତୁ ଭଗବାନ ଅଛନ୍ତି, ଭଗବାନ ମୋତେ ସହାୟ କରିବେ, ଭଗବାନ ସହାୟ କରୁଛନ୍ତି, ଏସବୁ ରିଆଲାଇଜେସନ୍ ଆମର ଆବଶ୍ୟକ ଅଛି। ଥିଓରିଟିକାଲି ଆମେ କେବଳ କହିବା ବା ଥିଓରିଟିକାଲି ଅନ୍ୟକୁ ଆମେ ପ୍ରିଚିଂ କରିବା, ସିଏ ବି ଥିଓରିଟିକାଲି କିଛି କରିବ, ଥିଓରିଟା ବେଶୀ ଦିନ ହେଲ୍ପ କରେ ନା। ସେଟା ତାକୁ ଥିଓରି ବୋଲି କୁହାଯାଏ, ତାକୁ ପ୍ରାକ୍ଟିକାଲି ଜିନିଷଟା ହେଉଛି ଏଇଟା। ଆମର ଗୌଡ଼ୀୟ ବୈଷ୍ଣବିଜିମ୍ରେ, ଆମର ଯେଉଁ ଗୌଡ଼ୀୟ ବୈଷ୍ଣବ ପରମ୍ପରାରେ ବେଶୀ ତତ୍ତ୍ୱଗତ ଆଲୋଚନା କରି ତାତ୍ତ୍ୱିକ ଭାବନା ଗୁଡ଼ିକୁ ଗ୍ରହଣ କରିକି ତାକୁ ପ୍ରାକ୍ଟିକାଲ ଲାଇଫରେ ଲଗାଇବାକୁ ପଡ଼େ, ଶରଣାଗତ ସେବା ଏଥିରେ ଲଗାଇବାକୁ ପଡ଼େ। ନହେଲେ ଅନୁଭବ କିଛି ନ ଆସିଲେ ଇଏ ଶୁଷ୍କ ଭଳି ଜୀବନଟା ଗୋଟେ ଶୁଷ୍କ ଭଳି ଲାଗିବ। କାହିଁକି ଅଲଗା ଯୁଗମାନଙ୍କରେ ସିଦ୍ଧିଟା ସାଙ୍ଗେ ସାଙ୍ଗେ ମିଳିଯାଏ ତାଙ୍କୁ, ଗୋଟେ ଯେମିତି ଯୋଗୀ ଗୋଟେ ସେ ପଦ୍ମାସନ ଯେଉଁ ଆସନ ଯେଉଁମାନେ କରନ୍ତି, ଗୋଟେ ଆସନ ପ୍ରାକ୍ଟିସ୍ କଲା, ଆଜି ପ୍ରାକ୍ଟିସ୍ କଲା, କାଲି କ'ଣ ସେ ସକ୍ସେସ୍ ହେଇଗଲା, ତାର କ'ଣ ଆସିବ? ଏନକରେଜମେଣ୍ଟ ଆସିବ ନା? ତାଙ୍କ ପ୍ରାକ୍ଟିସ୍ ଉପରେ ଡିପେଣ୍ଡ କରୁଛି। ତାଙ୍କୁ ସବୁ ସବୁ ଷ୍ଟେପ୍ରେ ସେମାନେ କିଛି ଅଭ୍ୟାସ କଲେ କିଛି ଗୋଟେ ରେଜଲ୍ଟ ପାଇଯାଉଛନ୍ତି, ତାଙ୍କୁ ଗୋଟେ ଇନ୍ସପିରେସନ୍ ମିଳୁଛି। ଆମର ଭକ୍ତି ଯୁଗରେ କ'ଣ ଆମର ସେଇଟା ଅଛି? ଆମର ନାହିଁ ବୋଲି ନାହିଁ, ଆମେ ଜଣେ ଭଗବାନଙ୍କ ସେବା କରୁଛୁ ଏମିତି ନାହିଁ ଯେ ଭଗବାନ ପୁରା ଶେଷରେ ତାକୁ ଅନୁଭବ ଦେବେ, ନାହିଁ ନାହିଁ ନାହିଁ। ତାକୁ ଶ୍ରବଣ କୀର୍ତ୍ତନ କରିକି ଶିଶୁ ତା କନସିୟସନେସ୍ ଯେଉଁ ଚେତନାଟାକୁ ସେ ବହୁତ ସୁନ୍ଦର କରିବାକୁ ପଡ଼ିବ, ଯାହାଦ୍ୱାରା ତାର ଅନୁଭବଟା ଚାଲି ଆସିବ। ଭଗବାନ ଅନୁଭବ ଦେଉଛନ୍ତି, କିନ୍ତୁ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଉଛି, ପ୍ରସାଦ, ପ୍ରସାଦରେ ଭଗବାନଙ୍କର ସ୍ୱାଦ ରହିଛି, ଭଗବାନଙ୍କର ସେଇଟା ଖାଦ୍ୟର ସ୍ୱାଦ ନୁହେଁ। ମିଲ୍ସ ଗୁଡ଼ା କୁହନ୍ତିନି, ମିଲ୍ସ ଦିଅ ମୋତେ ହୋଟେଲ୍ରେ, ମୋତେ ମିଲ୍ସ ଦେଲ, ବାହାରକୁ ଆସି କୁହନ୍ତିନି ଆଜ୍ଞା କ'ଣ ମିଲ୍ ଅଛି ଆପଣଙ୍କର, ସେମାନେ ଯେଉଁ ଖାଆନ୍ତି ସେଇଟା ଖାଦ୍ୟର ସ୍ୱାଦ। ଆମେ କ'ଣ, ଆମେ ଭଗବାନଙ୍କର ଉଚ୍ଚିଷ୍ଟ ପାଉଛୁ, ପ୍ରସାଦର ଭୋଗର ସ୍ୱାଦ ଆମେ ନେଉଛେ, ଭଗବାନଙ୍କର ଉଚ୍ଚିଷ୍ଟର ସ୍ୱାଦ ଅଛି ସେଥିରେ। ଯାହାର ଚେତନା ଶୁଦ୍ଧ ନାହିଁ, ଯାହାର ଭୋଗ ବୁଦ୍ଧି ଅଛି, ତ ଅନୁଭବଟା ଆସିବନି ନା? ସବୁଥିରେ ଅନୁଭବ ରହିଛି, ଭଗବାନଙ୍କ ଦର୍ଶନ, ଭଗବାନଙ୍କର ଶ୍ରବଣ, ଭଗବାନଙ୍କ କଥା ଶ୍ରବଣ, ନାମ କୀର୍ତ୍ତନ, ସବୁଥିରେ ଅନୁଭବ ରହିଛି। କିନ୍ତୁ ଗୋଟେ ଜିନିଷ ହେଉଛି ଆମର ଚେତନା ସ୍ତର ଯଦି ସବୁବେଳେ ଭୋଗନ୍ମୁଖୀ ରହିଲା, ଏସବୁ ସେବନ୍ମୁଖୀ ଜିନିଷ, ଭଗବାନଙ୍କ ଆଡ଼କୁ ମୁହଁ କରିବାକୁ ପଡ଼ିବ। ଭଗବାନଙ୍କ ଆଡ଼କୁ ପୁରା ମୁହଁ ନ କରିପାରିଲ ତୁମେ, ପଛରେ ରହିଗଲ, ପଛରେ ରହିଲେ କ'ଣ ଶୁଣିବ? ଯେମିତି ମୁଁ ଆପଣଙ୍କ କଥା କହୁଛି, ଆପଣ ମୋ ଆଡ଼କୁ ପଛ ବୁଲେଇ ଦେଲେ ସେଭଳିଆ, ସେଥିରେ ଆପଣଙ୍କ ଭାବଟା ମୁଁ କିଛି ଜାଣିପାରିନି, ଆପଣଙ୍କ ବ୍ୟାକ୍ ସାଇଡ଼୍ରେ ମୁଁ ରହିଲି, କେବଳ ଆପଣଙ୍କୁ କିଛି ମୁଁ କହୁଛି, କିନ୍ତୁ ଆପଣଙ୍କର କ'ଣ ଭାବନାଟା ସେଇଟା ଆସୁନି। ସେଭଳି ଜଣେ ବହୁତ କିଛି ଜାଣିଥିବ, ବହୁତ କିଛି କରୁଥିବ, କିନ୍ତୁ ତା ଭୋଗନ୍ମୁଖୀ ଭାବଟା ରହିଲା, ସେ ଗୋଟେ ବିପୃତ ଦିଗରେ ରହିଛି। ଏ ରିଆଲାଇଜେସନ୍ଟା ତାର କିଛି ଆଉ ଆସିବନି, ରିଆଲାଇଜେସନ୍ ଆସିଲେ ତାକୁ କିଛି ଦିନ ସେ ଟାଣି ଘୋଷରେ ହେଇକି ଯିବ, ବହୁତ ସେ ଷ୍ଟ୍ରଗଲିଂ ବି କରିବ ବହୁତ ପରମାର୍ଥ ଜୀବନରେ ତାକୁ, କାରଣ ଏଥିରେ ତ ପ୍ରତି ଦଶାରେ ପ୍ରତି ଅବସ୍ଥାରେ ଏଥିରେ ଆନନ୍ଦ ରହିଛି, କିନ୍ତୁ ଯେତେବେଳେ ଆନନ୍ଦରେ ସେ ପାଇପାରୁନି, ସେ ଗୋଟେ ତାକୁ ଶୁଷ୍କ ଲାଗିବ, ଷ୍ଟ୍ରଗଲିଂ ଲାଗିବ, ତାକୁ ବହୁତ କଠିନ ପରିଶ୍ରମ ଭଳିଆ ଲାଗିବ। ଏଥିରେ ଦେହ ସୁଖ ତ ବିଶେଷ ନାହିଁ ନା, ଏତେ ସବୁ ଆତ୍ମାର କୃତିବିଧାନ ପାଇଁ ଆମେ କରାହେଉଛି, ଏଟା ସବୁ ଆତ୍ମାର ସୁଖ। ଆଉ ଯଦି ଆମେ ଆତ୍ମାର ପ୍ରିନ୍ସିପଲ ଗୁଡ଼ିକୁ ପାଳନ ନ କରିପାରିଲେ ଦେହର ଗୋଟେ କ'ଣ ମିଳିବ? ଦେହର ତ ସୁଖ ପାଇଁ କିଛି ଏଠି କିଛି ଦେହର ସୁଖ ପାଇଁ କାମ ନାହିଁ, ସବୁ ଆତ୍ମାର ସୁଖ ପାଇଁ କରାହେଉଛି। ତୋର ଯେଉଁଟା ଅନାଦିକାଳରୁ ଯେଉଁଟା ଆମେ କରିକି ଆସିଛେ, ଯେଉଁ ଦେହ ସୁଖ, ଦେହର ଚିନ୍ତା, ତାର ବିପରୀତ ଏଇଟା, ଏଇଟା କେବଳ ଆତ୍ମା। ଦେହଟାକୁ ତୁମକୁ ନେଗ୍ଲେକ୍ଟ କରିବାକୁ ପଡ଼ିବ, ବଡିଟାକୁ କେୟାର କରିବାର ନାହିଁ କି ନେଗ୍ଲେକ୍ଟ କରିବାର ନାହିଁ, ମାନେ ତାପରେ ବେଶୀ ଯାହା କୁହାଯାଏ, କ'ଣ କୁହାଯାଏ, ତାପରେ ଧ୍ୟାନ ବେଶୀ ଦେବନି, ସେଟାକୁ ବଡିଲି କନସେପ୍ସନ ସରଚେତନା, ସରଚେତନା ସର ଦ୍ୱାରା ସେବା କରିବା, କିନ୍ତୁ ସରଚେତନା ରହିବାନି। ଆମ ଫିଲୋସଫିଟା କେତେ କଷ୍ଟ ନା, ସେବା କାହା ଦ୍ୱାରା କରାହବ? ସର ଦ୍ୱାରା, କିନ୍ତୁ ସରଚେତନାରେ ତୁମେ ରହିବନି, ସର ଉପରେ ବିଶେଷ ଧ୍ୟାନ ଦେବନି, କାରଣ ସରର ପ୍ରାରବ୍ଧ ହିସାବରେ ମିଳିଛି, ତୁମେ ଯେତେ ଟେକ୍ କେୟାର କଲେ ବି ସେ ନଷ୍ଟ ହବ। ସେଥିପାଇଁ ଗୋଟିଏ ପଦରେ ଭକ୍ତିରଣ ଠାକୁର ଲେଖିଦେଲେ। ଏତେ ସବୁ ବର୍ତ୍ତମାନ ଯୋଗ କର, ଏଇଟା କର, ସେଟା କର, ଖାଦ୍ୟ ଡାଏଟ୍ ସବୁ କ'ଣ ଅସୁସ୍ଥ ଲୋକମାନଙ୍କ ପାଇଁ ଏଇଟା ସବୁ କୁହାହଉଛି ନା, କିନ୍ତୁ ଯେତେବେଳେ କନସିୟସନେସ୍ ଜଣଙ୍କ ଚେତନା ବହୁତ ଉନ୍ନତ ହେଇଯିବ, ସେ ଗୋଟେ ଫିଲୋସଫି ଧରିନବ। ଭକ୍ତିମଣ୍ଡ ଠାକୁର ଗୋଟିଏ ପଦରେ ଲେଖିଦେଲେ, ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତା ହୟ, ତବ ଇଚ୍ଛା ବଡ଼ ବଡ଼ ସଦା ବଳବାନ, ଗୋଟେ ପଦରେ ସେ ବୁଝିଦେବ ଫିଲୋସଫିଟା। ବୈଷ୍ଣବ ଫିଲୋସଫିଟା ଗୋଟେ ସମ୍ପୂର୍ଣ୍ଣ ଶରଣାଙ୍ଗ ଜିନିଷ ନା, ଆଉ ସେ ଲେବୁଲ ନା ବୋଲି ତୁମେ ଷ୍ଟ୍ରଗଲିଂ କରିବ, ଏଇଟା କରିବାକୁ ପଡ଼ିବ, ସେଟା କରିବାକୁ ପଡ଼ିବ, ଦେହଟା ମୋର ଏମିତି ହେଲା, ସେଟା ହେଇଗଲା, ଅନୁଭବଟା ତାକୁ ଆସୁନି ନା, ସ୍ପିରିଚୁଆଲ ଅନୁଭବଟା ଆସୁନି, ସେଥିପାଇଁ ସେ ତାର ଗୋଟେ ଲାଇଫଟା ଷ୍ଟ୍ରଗଲିଂ ଲାଇଫ, ଏଇଟା ସବୁବେଳେ ସବୁବେଳେ ସେ ଟାଣି ଘୋଷାରି ଗୋଡ଼ ଗୋଡ଼ିଆ ରୋଡ଼ ସବୁ ନା ଟାଣି ଘୋଷାରି ସେ କାଲି ତା ଗାଡ଼ିଟା ଚଲେଇବ, ସାଇକେଲ ପଙ୍କଚର ହେଇଗଲା କ'ଣ କରିବ, ସାଇକେଲ ପଙ୍କଚର ହେଲେ ଓହ୍ଲେଇ ପଡ଼ିବ, ଓହ୍ଲେଇ ପଡ଼ିବ ଗଡ଼େଇବ, ସେତେବେଳେ ତୁମେ ଚାଲିବାଟା ଏତେ କଷ୍ଟ ନା ଲାଗିବ, ସାଇକେଲ ଠେଲିବାଟା କଷ୍ଟ ଲାଗିବ, ଶିଶୁ ଭଳିଆ ହେଇଯିବ। ଭକ୍ତିରେ ଯେତେବେଳେ ତୁମେ ଭକ୍ତିରେ ଛାଡ଼ିପାରୁନଥିବ, ଜାଣିଦେଲ, ଆଉ ସେ ଚାଲିବାଟା ସେତେବେଳେ ସାଇକେଲ ପଙ୍କଚର ଭଳିଆ ଲାଗିବ, ସାଇକେଲଟା ସେତେବେଳେ କ'ଣ ଭାବିବ, ତାରି ଉପରେ ଚଢ଼ୁଥିଲ, ବର୍ତ୍ତମାନ ସେଇଟା ହେଲା ତୁମର ବୋଝ ହେଇଗଲା। ଆଉ ଚକା ଯଦି ଘୋଷାରି ଘୋଷାରି ନେଲ, ଟ୍ୟୁବ୍ କଣା ହେଇଯିବ, ତେ କାନ୍ଦର ବୋହିକି ନେ, ଭକ୍ତିରେ ତୁମକୁ କାନ୍ଦର ବୋଇଲା ଭଳିଆ ଲାଗିବ, ସେସବୁ ଯୋଉଟା ତୁମକୁ ବୋହିକି ନବା କଥା ତୁମକୁ ସବୁ କାନ୍ଦର ବୋଇଲା ଭଳିଆ ଲାଗିବ, ଆରେ ଏତେ କଷ୍ଟ ଏଇଟା, ଏତେ ଜୀବନ ସାରା ଏମିତି କରିବି, କେତେ ସ୍ୱାନୁଭବ ଆସୁନି, ସେ ସ୍ୱର ଚେତନାର ଉପରକୁ ଯାଇପାରୁନାହାନ୍ତି, ସ୍ୱର ଦ୍ୱାରା ସେବା ହବ କିନ୍ତୁ ସ୍ୱର ଚେତନାକୁ ରହିବାକୁ ପଡ଼ିବନି, ସେଥିପାଇଁ ସେ ଗୋଟିଏ ପଦରେ ଲେଖିଦେଲେ, ରୋଗ ଶୋକ ମୃତ୍ୟୁ ଭୟ, ରୋଗ ଆଉ ଶୋକ ଦୁଃଖ ଯୋଉ ଆସୁଛି ବି କାହିଁ ଇଚ୍ଛାରେ ଆସୁଛି, ଭଗବାନଙ୍କ ଇଚ୍ଛାରେ, ସେ କାହିଁକି ଦୁଃଖ ଦଉଛନ୍ତି ଭକ୍ତକୁ, ଭକ୍ତ ସବୁବେଳେ ନାମ କରୁଛି ସେବା କରୁଛି, ତା ମୁଣ୍ଡରେ କାହିଁକି ଜିନିଷ ଆସୁଛି, କାହିଁକି ଦୁଃଖ ଆସୁଛି, କାହିଁକି ତା ମୁଣ୍ଡରେ କିଛି ଚିନ୍ତା ଆସୁଛି, ସେ ଗୋଟେ କଥା କାଟିଦେଲେ, ଆଉ ରୋଗ ଶୋକ ମୃତ୍ୟୁ ଭୟ, ଭୟ ବି ତବ ଇଚ୍ଛା ମଧ୍ୟ, ଆପଣଙ୍କ ଇଚ୍ଛା ରହୁଛି, ତବ ଇଚ୍ଛା ସଦା ବଳବାନ, ଆପଣଙ୍କ ଇଚ୍ଛାଟା ବଳବାନ, ଏତେ ଜଣଙ୍କ କାହିଁକି ଏଇଟା ହେଉଛି, ମୁଁ ଭକ୍ତ ହେଇକି ମୋ ରୋଗ କାହିଁକି ହେଲା, ଲୋକମାନେ ପ୍ରଶ୍ନ କରନ୍ତି, ସେ ଭକ୍ତ ହେଇଥିଲା ଏତେ ଦିନ ଠାକୁରଙ୍କର ସେବା କଲା, କାହିଁ ଏମିତି ହେଲା, ତାକୁ ରୋଗ ହେଲା ଶୋକ ହେଲା, ତ କାହିଁ ଭୟ ଲାଗୁଛି, ତମ ଇଚ୍ଛା ରହୁଛି, ତୁମେ ତ ପରମେଶ୍ୱର ପରମ ବ୍ରହ୍ମ ପରାପର ପରାତ୍ପର ତ ବାସ ଭକତ ଅନ୍ତରେ, ଆପଣ ପରମ ବ୍ରହ୍ମ ପରାତ୍ପର, ଛୋଟ ଛୋଟ କଥାରେ ସବୁ ଯେ ଲାଗୁଛି ମାନେ ପଦ ଗୁଡ଼ିକ ଛୋଟ ଛୋଟ କଥା ଭଳି, କିନ୍ତୁ ବହୁ ସବୁ ସିଦ୍ଧାନ୍ତ ଗୁଡ଼ିକ ସବୁ ଭରି କରିଦେଇ ରଖିଦେଇଛନ୍ତି, ମହାଜନ ମାନଙ୍କର ସ୍ୱାନୁଭବ ରହିଛି ନା, ଭକ୍ତି ଯୋଗଟା ସେତେବେଳେ କଠିନ ବୋଲି ପ୍ରତୀୟମାନ ହୁଏ, ଭକ୍ତିଟା ବହୁତ ଆନନ୍ଦ, ଏମିତି ଯେ ଗୋଟେ ଭାବ, ସେଥିପାଇଁ ମାୟାବାଦୀ ମାନେ ଲୋକମାନେ ଏମାନେ ଭାବୁକ ବୋଲି କୁହନ୍ତି, ଯେ ଭକ୍ତ ଗୁଡ଼ା କ'ଣ ଏଇଟା ଭାବୁକ ଗୁଡ଼ା ଖାଲି ଡିଆଁ ଡିଙ୍ଗ କରୁଛନ୍ତି, ନାଇଁ ନାଇଁ ପ୍ରକୃତରେ ତାର ଆନନ୍ଦ, ଆନନ୍ଦର ଆମ ଆନନ୍ଦଟାକୁ ଶୋଷି ନେଉଛି କିଏ, ଏଇଟା ଦେହଟା, ଶରୀର ଚେତନାରେ ରହୁଛେ କିନ୍ତୁ କର୍ମ କରିବା ଆତ୍ମକର୍ମ, ତେଣୁ ଶରୀରଟାକୁ ଯଦି ଆମେ ସବୁବେଳେ ଧ୍ୟାନ ଦେବା, ଶରୀର ଚେତନା ଶରୀରର ଉପରେ ଆମେ ବେଶୀ ଅଧିକା ଚିନ୍ତା କଲେ, ଆଉ ଆତ୍ମକର୍ମଟା କେମିତି କରିବା, ସ୍ୱାନୁଭବଟା କେମିତି ଆସିବ, ସେବାଟା ଚାଲିଥିବ କିନ୍ତୁ ଅନୁଭବଟା ଆସୁନଥିବ, ଆଉ ଅନୁଭବଟା ନ ଆସିଲେ ବଞ୍ଚିବାଟା କଷ୍ଟ ହେଇଯାଏ। ଏ ଯେଉଁ ମହାଜନ ମାନଙ୍କର ବାଣୀକୁ, ଯେଉଁ ଦ୍ୱାଦଶ ମହାଜନ, ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସକି ଯୁମରାଜ, ସେଇ ବାର ଜଣଙ୍କୁ ନିଆଗଲା, ଆଉ କ'ଣ ଲର୍ଣ୍ଣେଣ୍ଟ ଲୋକ ନାହାନ୍ତି, ଜଣେ ଯୁକ୍ତି କରିବ, ଯୁମରାଜଙ୍କର କ'ଣ ତାଙ୍କୁ ମହାଜନ ବୋଲି ନିଆଗଲା, ସେ ତ ପନିଶମେଣ୍ଟ କାମରେ ଲାଗିଛନ୍ତି, ସବୁ କାମରେ ଲାଗିଛନ୍ତି, ବଳି ମହାରାଜଙ୍କୁ ନିଆଗଲା, ଶିବଜୀଙ୍କୁ ନିଆଗଲା, ବ୍ରହ୍ମାଜୀ, ଯେଉଁମାନଙ୍କୁ ସବୁ ନିଆ, ଜନକଙ୍କୁ ନିଆଗଲା, ତାଙ୍କଠୁ କ'ଣ ବଡ଼ ବଡ଼ ଜ୍ଞାନ ଲୋକ ନାହାନ୍ତି, ବ୍ୟାସ କାହିଁକି ନିଆଗଲାନି, ଶୁକଙ୍କୁ କାହିଁକି ନିଆଗଲା, ପ୍ରଶ୍ନ କରିବ ନା, ବ୍ୟାସଦେବ ମୂଳ, ତାଙ୍କୁ ଭଗବାନଙ୍କର ଅବତାର ରୂପରେ ନିଆଗଲା, ମହାଜନ ରୂପରେ ଆହୁରି ବି ଅଲଗା ଭକ୍ତମାନେ ଅଛନ୍ତି, ବିଭିନ୍ନ ତାଙ୍କୁ କୁହାଯିବ ଶ୍ରେଣୀର ରସର ଭକ୍ତମାନେ, ଏମାନଙ୍କୁ କାହିଁକି ମହାଜନ ବୋଲି ନିଆଗଲା, ତେଣୁ ଯଦି ପରମ୍ପରାର ମାନେ ଆମେ ଶିକ୍ଷାକୁ ଦେଖିବା, ଏମାନଙ୍କୁ ମହାଜନ ଜ୍ଞାନ ଦୃଷ୍ଟିରେ ନିଆଯାଏନି, ଏମାନଙ୍କର ସ୍ୱାନୁଭବ ଭଗବତ ଅନୁଭବ ଏତେ ପ୍ରଚୁର ଅଛି, ଶାସ୍ତ୍ରାର୍ଥଟା ତାଙ୍କ ପାଖରେ ପ୍ରକାଶ ହୁଏ, ଶାସ୍ତ୍ରର ଅର୍ଥଟା ମହାଜନଙ୍କ ପାଖରେ ପ୍ରକାଶ ହବ, ଶାସ୍ତ୍ରାର୍ଥତା କୁହାଯାଏ, ପଢ଼ିକି କେହି ବୁଝନ୍ତିନି, ସ୍ପିରିଚୁଆଲ ଜିନିଷ ପଢ଼ି କ'ଣ ବୁଝିବ, ତ ପଢ଼ିକି ତମେ ବୁଝି ଯାଇଥିଲେ ତୁମେ ବୁଝିଲ, ହଁ ଏ ଯେମିତି ଆମେ ପଢ଼ୁଥିଲେ କାଲି, ବିଶୁଦ୍ଧ ସତ୍ୱମ ତବ ଶାନ୍ତ ଧାମମ, ଭଗବାନଙ୍କ ଧାମ ହେଉଛି ଆମେ କହିଦେଉଛେ ବିଶୁଦ୍ଧ ସତ୍ୱ, କ'ଣ ବିଶୁଦ୍ଧ ସତ୍ୱ ମୋତେ ବୁଝେଇଲ, କ'ଣ ଖାଲି କହୁଛ ନା ବିଶୁଦ୍ଧ ସତ୍ୱ ବୋଲି ଶବ୍ଦଟା, ତୁମେ ଜାଣିଛ କି ସତ୍ୱ କ'ଣ, ବିଶୁଦ୍ଧ ସତ୍ୱ କ'ଣ, କ'ଣଟା ଜାଣିବ, କି ଜାଣିନ, ଭଗବାନ ତୁମେ ଦେଖିନ, କି ଦେଖିଲେ ବି ସେ ଯେଉଁ ଚିନ୍ମୟ ତାଙ୍କର ବିଶୁଦ୍ଧ ସତ୍ତ୍ୱ ସ୍ଥିତିଟା କ'ଣ ଉପଲବ୍ଧି କରିଛି କି, କାରଣ ଆମେ ସେ ସ୍ଥିତିକି ଯାଇନି, କିଛି ଆମେ ଜାଣିପାରିବେ। ମହାଜନମାନଙ୍କର ଏ ଶାସ୍ତ୍ରାର୍ଥଟା ତାଙ୍କ ଦ୍ୱାରା ହିଁ ପ୍ରକାଶିତ ହୁଏ ଜୀବମାନଙ୍କ ପାଇଁ। ଶାସ୍ତ୍ରର ସିଦ୍ଧାନ୍ତ ଯେମିତି ଗୋଟେ ନଦୀର ପାଣି ରହିଛି, ନଦୀର ପାଣିଟା ବୋହିକି ପଡ଼ୁ, ତୁମର କ'ଣ କାମ ଲାଗିବ ମୋତେ କୁହ। ନଦୀର ପାଣି ବହୁତ ପାଣି ବୋହିକି ପଡ଼ୁଛି, ତ କ'ଣ କାମ ଲାଗିବ? ସେ ଶାସ୍ତ୍ର ଜ୍ଞାନ ଗୋଟେ ଏଇଭଳି ସ୍ରୋତ ଭଳିଆ ବୋହୁଛି, କିନ୍ତୁ ସେ ନଦୀ ପାଣିକି ଯଦି ଡ୍ୟାମ୍ କରିଦିଆଯାଏ, ତାକୁ କେନାଲ କରିଦିଆଯିବ, ସେ କ'ଣ ହବ? ଉପରକୁ ଉଠିବ। ଦେଖୁନାହାନ୍ତି, ତଳୁ ପାଣି ଥିବ, ସେ ତାକୁ ଡ୍ୟାମ୍, ଏତେ ବଡ ଡ୍ୟାମ୍ କରିଦିଏ, ତାକୁ ଉପରକୁ ଉଠା ହବ। ମହାଜନ ମାନେ ସେ ହିଁ କରିଛନ୍ତି। ଏ ଭୋଗନ୍ମୁଖୀ ଜୀବ ଗୁଡ଼ାକ ନା, ଗୋଟେ ଶାସ୍ତ୍ର ଅର୍ଥ କ'ଣ ବୁଝେ? ଆମେ କ'ଣ ବୁଝେ ଶାସ୍ତ୍ର ଅର୍ଥ? ଭୋକ ଉପବାସ ହେଇଗଲେ ଗଲା, ସେ ମୁଣ୍ଡକୁ ପିଟିକି ଜନ୍ମାଷ୍ଟମୀ ଦେଖୁନାହାନ୍ତି, ସେ କିଏ କ'ଣ ହଉଥିବ? ଏକାଦଶୀ, ଜନ୍ମାଷ୍ଟମୀ, ଉପବାସ, ନୃସିଂହ ଚତୁର୍ଦ୍ଦଶୀ, କାନ୍ଥ ଫୁଲ ହେଇଥିବ ସବୁ ଦେଖିବ, ହେଲେ କାନ୍ଥକୁ ଡେରି ହବ କି କ'ଣ? ଜ୍ଞାନ ଲୋକର ଭୋଜନ ଗଲେ ଜ୍ଞାନ ଚାଲିଗଲା, ଇଏ ଲୋକ କ'ଣ ବୁଝିବ ଶାସ୍ତ୍ରାର୍ଥ? ଖାନାପିନା ସବୁ ମନ ଟିକେ ଠିକ ଅଛି, ଶାସ୍ତ୍ର ଟିକେ ପଢ଼ିଦେଲେ ହଁ ମୋର ବୁଝିଗଲି, ଇରେ କ'ଣ ଏ ପାଠ କ'ଣ ବୁଝିଗଲି? ସେମାନେ ସେମାନେ ସବୁ ଡ୍ୟାମ୍ କଲେ, ଇଏ କ'ଣ କହୁଛନ୍ତି ତାକୁ? ବନ୍ଧ ଯୋଗୁଁ ନଦୀ ବନ୍ଧ ଭଳି ସବୁ କଲେ ସବୁ। ଶାସ୍ତ୍ରର ଯେଉଁ ପ୍ରଭାବ ଚାଲିଛି, ଜ୍ଞାନର ପ୍ରଭାବ ଚାଲିଛି, ଜୀବ ବୁଝିପାରିବନି ନା, ସେଥିପାଇଁ ସାର ଜିନିଷ ସବୁ ଡ୍ୟାମ୍ କରି ରଖିଲେ, ରଖିକି ସବୁ କେନାଲ ତିଆରି କଲେ। କେନାଲ କ'ଣ କୁହନ୍ତି ଆମର ଓଡ଼ିଆରେ? କେନାଲ କୁହନ୍ତିନି, କେନାଲ କେନାଲ ତିଆରି କଲେ ସବୁ। ଶାଖା ଶାଖାରେ ଯେମିତି ଜଳ ଯାଉଛି, ସେମିତି ସମ୍ପ୍ରଦାୟ ସମ୍ପ୍ରଦାୟରେ ମହାଜନ ମାନେ ସବୁ ଆସିଲେ, ନହେଲେ ତ ଲୋକ ଏଇ ଯେଉଁ ଭୋଗନ ଉପରୁ ପାଣି ଉଠିବ ନା, ଆଉ ଯେଉଁ ଡ୍ୟାମ୍ର ପାଣିଟା ଏଠି ଆସୁଛି, ସେଟା ପାଣିଟା ଉପରେ ଷ୍ଟକ୍ କରାହେଇକି ତଳୁ ଆସୁଛି ନା, ଆଉ ନଦୀ ଲେବୁଲରୁ ପାଣି ଆସୁଛି କି? ନଦୀ ଲେବୁଲ ପାଣି ଆସିବନି, ତାକୁ ଡ୍ୟାମ୍ଟାକୁ ରଖିକି ତାକୁ ଉପରେ ଛାଡ଼ିଲେ ତଳକୁ ଆସିବ। ଭୋଗମୁଖୀ ଜୀବ ଗୁଡ଼ାକ ନା ଆମେ, କାମରୁ ଜନ୍ମ, ଶରୀରରେ କାମ, କ୍ରୋଧ ସବୁ କ'ଣ? ଭଗବତ ରସର ବିରୋଧୀ ଜିନିଷଟା ଆମ ଦେହରେ ଅଛି, କଣ୍ଟେନର ଏଟା ପାତ୍ରଟା, ଯଦି ଗୋଟେ ସୁନ୍ଦର ଜିନିଷ ତୁମେ ଧରିକି ବୁଲୁଛ, ରଖିବା ପାଇଁ ଜାଗା ନାହିଁ, ଗୋଟେ ସୁନ୍ଦର ଜିନିଷଟା ତୁମେ ଧରିଛ, ଗୋଟେ କେକ୍ ଧରିଛ, ଗୋଟେ କେକ୍ ରଖିଛ, ପୁରା କେକ୍ଟା ତିଆରି ହେଇ ରହିଛି, ରଖିବା ପାଇଁ ତୁମର ଜାଗା ନାହିଁ। ସେଟା ଶାସ୍ତ୍ର ଏତେ ସୁନ୍ଦର, ଏତେ ମଧୁର, ଆମର କଣ୍ଟେନର ଜାଗନ୍ତି, ପାତ୍ରତା ଅପାତ୍ରତା ଆମେ ଆମେ ନା, ପାତ୍ର ଠିକ୍ ନାହିଁ, ପାତ୍ରତା ନାହିଁ। ସାଧୁଗୁରୁଙ୍କର କରୁଣ ହେଲା ପାତ୍ରତା ବନେଇବେ, ପାତ୍ରତା ନହେଲେ ହେଇପାରିବନି, ଯାହାଦ୍ୱାରା ଆମେ ଧରିପାରିବା। ସେଥିପାଇଁ ସମ୍ପ୍ରଦାୟର ଆଚାର୍ଯ୍ୟମାନେ ସବୁ ଆସିଲେ। ଆଚାର୍ଯ୍ୟମାନଙ୍କର କାହିଁକି ସମ୍ପ୍ରଦାୟର ଏଇ ମହାଜନମାନଙ୍କୁ କାହିଁକି ଏତେ ପ୍ରାଧାନ୍ୟ ଦିଆଯାଏ? ଆମେ ଧ୍ରୁବ କଥା ଶୁଣୁଛେ, ପ୍ରହ୍ଲାଦ କଥା, ପ୍ରହ୍ଲାଦ ମହାଜନର ଗଲେ, ପାଣ୍ଡବମାନଙ୍କ କଥା ଶୁଣୁଛେ, ଅନ୍ୟମାନେ, ସେମାନେ ତ ସୁପ୍ରିୟ ଭକ୍ତ, ତାଙ୍କୁ ମହାଜନ କାହିଁ ନିଆଗଲାନି? ତା ଅର୍ଥ ନୁହେଁ ଯେ ସେମାନେ ମହାଜନଠୁ କମ୍, କିନ୍ତୁ ଏମାନଙ୍କୁ ନିର୍ଦ୍ଦିଷ୍ଟ ଯେଉଁ ବାର ଜଣଙ୍କୁ ମହାଜନ ମାନେ ନିଆଗଲା, ଏମାନଙ୍କର ଭଗବତ ଅନୁଭବ ଯେଉଁ ରହିଛି, ସ୍ୱାନୁଭବଟା ଯେଉଁ ରହିଛି, ଏଇଟା ଜୀବ ପାଇଁ ବହୁତ ସହାୟକ। ଏମାନେ ପୁରା କେନାଲ ଭଳି ଆଣିକି ଜୀବକୁ ଦେଇଦେଇଛନ୍ତି, ତାଙ୍କର ଅନୁଭବ ରହିଛି। ଏଇ ଅନୁଭବଟା ହିଁ ଜୀବର ହୃଦୟକୁ ସଞ୍ଚାରିତ ହୁଏ, ମହାଜନ ମାନେ ସଞ୍ଚାରିତ କରନ୍ତି। କାହାକୁ? ଯେଉଁମାନେ ସାଧୁଗୁରୁ ବୈଷ୍ଣବଙ୍କୁ ପ୍ରୀତି କରନ୍ତି, ତାଙ୍କ ଆନୁଗତ୍ୟରେ ସେବା କରନ୍ତି, ତାଙ୍କର ବିଗ୍ରହଙ୍କୁ ଭଲ ପାଆନ୍ତି, ତାଙ୍କର ସ୍ଥାନ, ବିଗ୍ରହ, ଧାମ, ସମାଧି, ସମ୍ପ୍ରଦାୟ, ମନ୍ତ୍ର, ସବୁ ଜିନିଷ ପ୍ରିୟ ଲାଗିବ, ସେଇ ସ୍ୱାନୁଭବଟା ସଞ୍ଚାରିତ ହୁଏ, କୃପାଟା, ଏ ଯେଉଁ ସରି ଅନୁଭବଟା, ସେ ପ୍ରସନ୍ନ ହେଇଗଲେ ସେଟା ଆସିବ, ତୁମର ଭଗବତ ଅନୁଭବ ଯେଉଁ ନାମ କରୁଛେ, ନାମ ଯେ ଭଗବାନଙ୍କର ଠାରୁ ଅଭିନ୍ନ, ଏଇ ଅନୁଭବ ଆସେ, ଆମ ଅନୁଭବ ଆସିଛି, ଖାଲି ହରେ କୃଷ୍ଣ କରି ଷୋଳମାଳ ସାରିବାର ଅଛି, ଭୋଗ ଲଗାଉଛେ, କାରଣ ଭଗବାନ ପ୍ରସାଦ ଭୋଗଟା ଗ୍ରହଣ କରୁଛନ୍ତି, ସେଟା ପ୍ରସାଦ ହେଉଛି, ସେଟା କ'ଣ ଆମେ ଜାଣୁଛେ? ଯେ ଭଗବାନ ଖାଇଛନ୍ତି, ତୁମେ ଭୋଗ ଲଗେଇ ଅନେଇଲ ଦେଖିବ, କେଉଁଠି ଭଗବାନ କେଉଁଠି ହାତ ମାରିଛନ୍ତି, ଆଙ୍ଗୁଳି ମାରିଛନ୍ତି କି ପାଟି ମାରିଛନ୍ତି, କିଛି ଗୋଟେ ମାରିଥିବ ଦେଖିବ, ଆଉ କହିଲେ ଭଗବାନ ଖାଉଛନ୍ତି ନାହିଁ ତ ତୁମେ ବୁଝାଅ, କ'ଣ କହିବ? ନା ଭଗବାନ ପୂର୍ଣ୍ଣ, ସେ ଅନେଇ ଖାଇଦିଅନ୍ତି, ଆଉ ସେ କେମିତି ଅନେଇ ଖାଇବେ? ସେ ଶବର ତ କୋଳି ଖାଇଥିଲେ, ଶବରୀ କୋଳି ଖାଇଥିଲେ ନା, ଏଠି କାଇଁ ଖାଉନାହାନ୍ତି ଆମ ପାଖରୁ? ଲୋକଙ୍କୁ ବୁଝିପାରିବ ନା, ତୁମେ ନିଜେ ବି, ଆମେ ନିଜେ ଖାଇଲା ବେଳେ ଆମେ କହିବୁ ମୁଁ ଦୁଷ୍ଟରେ ଖାଇବି, ପାଟିରେ ଖାଉଛେ, ଜିଭରେ ସ୍ୱାଦ ନେଉଛେ, ସବୁ କିଛି କରୁଛେ, ଭଗବାନ ବହୁତ କଥା କହିଛନ୍ତି, ହଁ ମୁଁ ଉଷ୍ଣାମି କମଲ ଉଦ୍ଭବମ, ମୁଁ ଦୃଷ୍ଟିରେ ଭୋଜନ କରେ, ଭକ୍ତ ଜିଭରେ ମୁଁ ସ୍ୱାଦ ନିଏ, ସତ୍ୟ ହେଇପାରେ, କିନ୍ତୁ ଭଗବାନ ଭୋଜନ କରନ୍ତି ନା, ଯେଉଁ ଆଲାରନାଥରେ ଭୋଜନ କଲେ କି ନାହିଁ, କ୍ଷୀରଚୋରା ଗୋପୀନାଥରେ ଭୋଜନ କଲେ କି ନାହିଁ, ସେ ସ୍ୱାନୁଭବଟା ମାଧବେନ୍ଦ୍ର ପୁରୀଙ୍କର ଥିଲା, ସେଇଟା ତାଙ୍କର ସମ୍ପତ୍ତି। ଆଜି ହଜାର କ୍ଷୀର ଭୋଗ ଆମେ ଲଗେଇଲେ ବି, ଆମେ ହଜାର ହଜାର କ୍ଷୀର ଭୋଗ ପାଇଲେ ବି ଆମେ ସେମିତି ଭାବ ଆମର କେବେ ଆସିବନି। ସେ କ୍ଷୀର ଭାଣ୍ଡକୁ ଭାଙ୍ଗି ଟିକେ ଟିକେ ଖାଉଥିଲେ, କାରଣ ତାଙ୍କର ଯେଉଁ ଅନୁଭବଟା ସେଟା ତାଙ୍କର ନିଜର ଧନ, ତାଙ୍କର ସମର୍ପଣ ହିସାବରେ ତାଙ୍କର ଅନୁଭବ ଆସେ। ଅନୁଭବଟା ଏମିତି ଆସିବନି, ନିଜର ସମର୍ପଣ ହିସାବରେ ତୁମର ଅନୁଭବ ଆସିବ। ଭଗବାନ ଜଣଙ୍କ ଜୀବ ସାଙ୍ଗରେ କର୍ମୀ ଜୀବନରେ କ'ଣ, କର୍ମୀ ଜୀବନରେ କର୍ମ ସାଙ୍ଗରେ ତୁମେ ଖେଳୁଛ, କର୍ମଫଳ ସାଙ୍ଗରେ ଖେଳୁଛ ନା। ଆଉ କର୍ମଫଳ ତୁମେ ଆଜି ନଚେଇଦେବ, ହସେଇଦେବ, କନ୍ଦେଇଦେବ, କାଲି ଆକ୍ସିଡେଣ୍ଟ କରିଦେବ, କାଲି ମେଡିକାଲକୁ ନେଇଯିବ, କାଲି ରାଜା ବନେଇଦେବ, କର୍ମ ହିସାବରେ। ଏଠି ଏଇ ଲାଇଫ୍, ଏ ଜୀବନଟା କ'ଣ, ଏଟା ଗୋଟେ ଅପୋଜିଟ୍ ଜୀବନ। ଏଠି ଆମେ ସବଳ ମନେ ରଖିବାକୁ ପଡ଼ିବ, ଆମକୁ ଭଗବାନ ସାଙ୍ଗରେ ଖେଳିବାକୁ ପଡ଼ିବ। ଆମ ଲାଇଫ୍ରେ ଆମ ଜୀବନଟାକୁ ଖେଳିବାର ଅଛି, ତାହେଲେ ଭଗବାନ ସାଙ୍ଗରେ ଖେଳ, ନହେଲେ କର୍ମଫଳ ତୁମ ସାଙ୍ଗରେ ଖେଳିବ। କର୍ମଫଳ ତ ହେବି ନା, ତୁ ଯଦି ପ୍ରଭୁଙ୍କ ସାଙ୍ଗରେ ସମ୍ପର୍କ ନ ରଖିପାରିଲ, ତୁମ କର୍ମଫଳ ହିସାବରେ ତୁମ ରାସ୍ତାରେ ଯିବ। ଏ ସ୍ୱାନୁଭବଟା ଏଇ କଥା ପଡ଼ିଛି। ଇନ୍ଦ୍ରଙ୍କର ଯେଉଁ ଆଜି ଅନୁତାପ ଆସିଲା, ଆସି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଏ ମହାଜନଙ୍କର ଶିବ ସମ୍ପତ୍ତି, ନିଜର ସମ୍ପତ୍ତି, ଏଇଟା ତା ଦେହରେ ତୁମେ କି ହାତ ମାରିପାରିବନି। ଲକ୍ଷ ଲକ୍ଷ ପ୍ରିଚର ଆସିବେ, ଲକ୍ଷ ଲକ୍ଷ ଇସ୍କନ ଏଭଳି ଏକ ପ୍ରଭୁବାଦ ଗଙ୍ଗାଧାରା ଭଳି ସୃଷ୍ଟି କରିଦେଇଛନ୍ତି, ଚାଲିବ ଲକ୍ଷ ଲକ୍ଷ ପ୍ରିଚର ଆସିବେ, ବହୁତ ଟ୍ୟାଲେଣ୍ଟ ଲୋକ ଆସିବେ, କିନ୍ତୁ ପ୍ରଭୁବାଦଙ୍କର ଯେଉଁ ଅନୁଭବ ଅଛି ସେଇଟା ସେଇଟା ଆମର ଆସିବନି। ବଡ଼ କାମ କିଛି କରିପାର, ମହାଜନଙ୍କର ଯେଉଁ ସ୍ୱାନୁଭବ ଯେଉଁଟା ରହିଛି, ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ଯେଉଁ ଅନୁଭବ ରହିଛି ପ୍ରଭୁପାଦଙ୍କୁ ଦର୍ଶନ କରି, ସେ ଅନୁଭବ ଅଲଗା। ଅନୁଭବଟା ଶରଣାଗତିକୁ ଆସେ, ନିଜର ଶରଣାଗତି, ନିଜର ସମର୍ପଣ, ସେଇଟା ଅନୁଭବ ଦିଏ। ସେ ଅନୁଭବରେ ବଞ୍ଚିବାଟା ସହଜ, ଭକ୍ତି ଯୋଗରେ ଅନୁଭବ ନ ରହିଲେ ବଞ୍ଚିବନି। ଗାଁ ଗହଳିରେ ଯେଉଁ ବୁଢ଼ାମାନେ ସବୁ ଦେଖିବେ କହିବେ, ଆଉ ଧାନ ଚାଷ ଗୁଡ଼ିକୁ ଆଜିକାଲି ସିନା ଲୋକ କ'ଣ କେଉଁଠୁ ଆଣୁଛନ୍ତି, ବ୍ଲକରୁ ବିହନ ଆଣିକି ପକାଉଛନ୍ତି, ଆଗରୁ କ'ଣ କରିବେ, ଚାଷୀ ପାଖରୁ ଯିବେ, ପଚାରିବେ କ'ଣ କରିବାକୁ ହେଲେ ସେଇ ଜମିଟାରେ କେଉଁ ଧାନଟା ପକେଇବା, ସେଟା ଉଚ୍ଚା ଜମିଟା ଅଛି ଅଛି, ସେ ବୁଢ଼ା ଲୋକ ନା ସେ କହିବେ ଏଇଟା ଏଇଠି ପକା, ବାପାକୁ ପଚାରି ସବୁ ଧାନ ପକାଉଥିଲେ ନା ଲୋକ, ଆଉ ଏଇଠି ଏଇ କିଆରରେ ଏଇ ଧାନ ପକା, ଏଇଠି ଏଇ ତଳା ପକା, ତାର ଅନୁଭବଟା ଅଛି। ସ୍ୱାନୁଭବଟା ଭଜନରେ ସହାୟକ ହୁଏ, ସେ ଅନୁଭବଟା ପାଇବାକୁ ହେଲେ ଆମକୁ ଶରଣାଗତ ହେବାକୁ ପଡ଼ିବ, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ଆଉ ଅନୁଭବଟା ତ ଏତେ ଶୀଘ୍ର ନା, ସେଥିପାଇଁ ଶ୍ରବଣ କୀର୍ତ୍ତନ ମାଧ୍ୟମରେ ଆମେ କିଛି ଦେଖୁଛେ, କିଛି ଜାଣୁଛେ, ଭଗବାନ କିଛି ଆମକୁ କିଛି ଦଉଛନ୍ତି, କିନ୍ତୁ ତାକୁ ଆମକୁ ଆମର କଂକ୍ରିଟ ଫେଚା ବଜାଏ ଦୃଢ଼ ବିଶ୍ୱାସ ବି ଆସୁନି। ଶ୍ରବଣ ଦ୍ୱାରା, ମହାଜନଙ୍କ ମୁଖରୁ ଶ୍ରବଣ ଦ୍ୱାରା ଆମର ଅନୁଭବଟା, ଯେଉଁଟା ଭିତରେ ସନ୍ଦେହ ଆକାର ରହିଛି, ସେଇଟା ଦୂର ହେଇଯାଏ। ତେଣୁ ଇନ୍ଦ୍ର ଦେଖିଥିଲେ କ'ଣ, ଭଗବାନଙ୍କର ସାତ ଦିନର ପରାକ୍ରମ। ବର୍ତ୍ତମାନ ଶୁଣିଲେ କାହା କଥାରୁ, ବ୍ରହ୍ମାଙ୍କର ପରାଭବ ଶୁଣିଲେ, ବ୍ରହ୍ମା କେମିତି ପରାସ୍ତ ହେଇଥିଲେ। ବ୍ରହ୍ମା କେବଳ ପରାସ୍ତ ନଥିଲେ, ବ୍ରହ୍ମା ତାଙ୍କର ଅନୁଭବଟାକୁ କହିଦେଲେ, କେମିତି ଭଗବାନ ଲୀଳା କଲେ, କେମିତି ଚତୁର୍ଭୁଜ ହେଲେ, କେମିତି ଭୋଜନ କରୁଥିଲେ, କେମିତି ଗୋବସ୍ଥା ହରଣ କରି ସେ ରଖିଥିଲେ, କେମିତି ପ୍ରଭୁ ନିଜ ଶରୀରରେ ସୃଷ୍ଟି କଲେ, ଯେଉଁ ଅନୁଭବଟାକୁ ସେ କହିଲେ, ଏ ଅନୁଭବରେ ତାଙ୍କର ହୃଦୟଟା ପ୍ରଭାବିତ ହେଲା। ପ୍ରବଚକ ଯେଉଁମାନେ ଯେଉଁମାନେ ପ୍ରବଚନ ଦିଅନ୍ତି, ତାଙ୍କର ଜ୍ଞାନରୁ ତାଙ୍କୁ ମପା ଯାଏ ନା, ଜ୍ଞାନ ଦ୍ୱାରା ତୁମେ ପ୍ରବଚକୁ ମାପିପାରିବେ ନା, ଜ୍ଞାନଟା ତୁମର ଜ୍ଞାନ ବୁଦ୍ଧିକୁ ଟଚ୍ କରିବ, ହୃଦୟକୁ ଟଚ୍ କରିପାରିବେନି। ଅନୁଭବଟା କେବଳ ହୃଦୟକୁ ସ୍ପର୍ଶ କରେ। ପ୍ରଭୁପାଦଙ୍କ ଆଜି ସମଗ୍ର ବିଶ୍ୱ ଯେଉଁ ଫଲୋ କରୁଛି, ତାଙ୍କର ଯେଉଁ ଗୋଟେ ବଡ଼ ବଡ଼ ଅନୁଭବ ରହିଛି, 70 ବର୍ଷ ବୟସ ଦେଖୁନାହାନ୍ତି କେତେ ବଡ଼ ମାନେ ସବୁ ଚ୍ୟାଲେଞ୍ଜ, 70 ବର୍ଷ ବୟସରେ ଅର୍ଥ କିଛି ନାହିଁ, ଏ ଟୋକା ଗୁଡ଼ା ଦେଖିବ ସେ ବୁଢ଼ା ବେଳେ ଆସୁ ହେଇଯାଉଛନ୍ତି, ସଂସ୍ଥା ଗୋଟେ ଥୁଆ ହେଇଛି, ସବୁ ରହିଛି, ଟୋକା ଗୁଡ଼ାକ ତାଙ୍କ ଚିନ୍ତାରେ ବୁଢ଼ା ହେଇଯାଉଛନ୍ତି। ସେ 70 ବର୍ଷ କାହିଁକି ପ୍ରଭୁପାଦ, ତାଙ୍କର ଯେଉଁ ଅନୁଭବ ଥିଲା, ତାଙ୍କର ଗୁରୁଙ୍କର ବାଣୀ ଉପରେ ଯେଉଁ ବିଶ୍ୱାସ, ସେଇ ଅନୁଭବଟା ଗୋଟେ ବିଶ୍ୱକୁ ଦିଗ୍ଦର୍ଶନ ଦେଉଛନ୍ତି। 70 ବର୍ଷ ବୟସ, ପଇସା କେତେ ଥିଲା, 40 ଟଙ୍କା। ଆଚ୍ଛା ବ୍ୟାଙ୍କ ବାଲାନ୍ସ କ'ଣ ତାଙ୍କର, ବ୍ୟାଙ୍କ ବାଲାନ୍ସ ହେଲା ବହି, ବୁକ୍ସ, ବୁକ୍ସ। ହେଲ୍ପ କିଏ କରୁଥିଲେ, କେହି ନାହିଁ, ଏକାକି ଏକାକି ନା, ଆଉ କିଏ ଥିଲେ। ଆଚ୍ଛା କେଉଁ ଦେଶ, ଯେତେ ବଡ଼ ବଡ଼ ଭାରତର ଯେତେ ବଡ଼ ବଡ଼ ସାଧୁମାନଙ୍କ ରେକର୍ଡ ରହିଛି, ସେ ଭାରତର ନା, ଆଉ ନିଜ ଜାଗାରେ ନା ବଡ଼ ହେଇଛନ୍ତି ନା, ଆଉ ବାହାରେ ଯାଇ ତୁମେ ବଡ଼ ହବ, ଏଇଠି ବଡ଼ ହଉଛ ନା, ଆମେରିକାରେ ଯାଇ ବଡ଼ ହବ ତୁମେ ଦେଖିବା। ଆଉ ସବୁ ହେଉଛି ଏଇଥିପାଇଁ ସେମାନେ ଏଇଥିପାଇଁ ବିଦେଶୀ ଲୋକମାନେ ପ୍ରଭୁପାଦଙ୍କୁ ମାନିଲେ ଯେ ଆଙ୍କର କିଛି ଗୋଟେ ଚାହୁଁଛନ୍ତି ନିଜର ସ୍ୱାନୁଭବ ଅଛି ବା ନିଜର ଗୋଟେ ଶକ୍ତି ରହିଛି, ନହେଲେ ଏଇ ବୟସରେ ଏ ଦେଶରେ ଆସିକି ଏଭଳି ଟିଚିଂ ଶିକ୍ଷା କରିବା, ମୁଁ ଏସବୁ ପ୍ରଭୁପାଦ ଲେଟର କୋର୍ସ କରୁଛି ପଢ଼ୁଥିଲି, ପ୍ରଭୁପାଦ କେତେ କାହାକୁ କେତେ ଚିଠି ଲେଖୁଛନ୍ତି, ମୋତେ ସାହାଯ୍ୟ କର, ମୋତେ ସାହାଯ୍ୟ କର, ଶାସ୍ତ୍ରୀକି ଲେଖ, ସେ ସିଙ୍ଗାଣିଆକୁ ଲେଖ, ପଦ୍ମପତ୍ର ସିଙ୍ଗାଣିଆକୁ ଲେଖ, ଗୃହମାନଙ୍କ ପାଖକୁ ଲେଖ, ମୋତେ ଟିକେ ପଇସା ଦିଏ, ମୁଁ ଶୀଘ୍ର ଗୋଟେ ମନ୍ଦିର କରିବି, ସମସ୍ତଙ୍କ ପାଖକୁ ଲେଖିଛନ୍ତି। ସେଇ ବୟସରେ ସେ ଲେଖା ଲେଖି ସବୁ ଚାଲିଛି। ସେ ଗୋଟେ ବ୍ରହ୍ମଚାରୀ କିଏ ଅଛନ୍ତି, ମଙ୍ଗୋଲିଆନ କିଏ ବ୍ରହ୍ମଚାରୀ ଗୋଟେ କ'ଣ ତାଙ୍କ ନା, ତାଙ୍କ ପାଖକୁ ଲେଖୁଛନ୍ତି, ସମସ୍ତଙ୍କ ପାଖକୁ ଲେଖୁଛନ୍ତି। ପ୍ରଧାନମନ୍ତ୍ରୀ ଭେଟ, ଅର୍ଥମନ୍ତ୍ରୀ ଭେଟ, ମୋତେ ଗୋଟେ ଇଏ କର, କିଏ ନା ସେ ବିଦେଶ ଭୂମିରେ ହିଁ ସେ ସବୁ କରିକି ଆସିଲେ, ତାଙ୍କର ସ୍ୱାନୁଭବ ରହିଛି, ଭଗବାନ କେମିତି ତାଙ୍କ ପ୍ରତି ପଦକ୍ଷେପରେ ସାହାଯ୍ୟ, ସେଥିପାଇଁ ସେ ମହାଜନ। ଆଉ ଯିଏ ତାଙ୍କ ପ୍ରତି ସମର୍ପିତ ହବ ସେ ମହାଜନଙ୍କ କୃପାରୁ କି ତା ହୃଦୟକୁ ଅନୁଭବ ଆସେ। ଏଠି ଏଠି ବହୁତ ପରାକ୍ରମ କାର୍ଯ୍ୟ କରିବନି, ଜ୍ଞାନ କାର୍ଯ୍ୟ କରିବନି, ବୁଦ୍ଧିବଳ କିଛି କାର୍ଯ୍ୟ କରିବନି, ସେ କିଛି ଦିନ ତୁମେ ଦେଖିହବ। ଷଣ୍ଢ ଯେମିତି ନା ଲଢ଼େଇ କରିବା ପୂର୍ବରୁ କ'ଣ କରନ୍ତି, ସିଏ ପାରିବ କି ନାହିଁ ଆଗେ ଜାଣିନି, କିନ୍ତୁ ଡରେଇଦବ ଆଗେ, ସେ ମାଟିକି ତାଡ଼ିକି ବାଡ଼େଇ, ଗୋଡ଼ ବାଡ଼େଇ, ସିଂହ ଇଏ କରି ହଙ୍କୁଡ଼ା ମାରି, କିନ୍ତୁ ତୁ ଜାଣିଛୁ ନା ବାପା, ତୁ ଏତେ ବଡ ବୁଦ୍ଧି ଦେଖୁଛୁ, ସିଏ କେମିତିକା, ସେ ପୁରୁଣା ଷଣ୍ଢ, ସେ ଆସିବ ଗୋଟେ ଖାଲି ସିଂହର ଥରେ ଉଠେଇଦେଲା ଓଲ୍ଟି ପଡ଼ିଲା, କୁଆଡ଼େ ଡିଆଁ ମାରିକି ଯିବ ଯେ ବାଟ ପାରିବେ, ଇଏ ସେଇଭଳିଆ ଏତେ ଲଢ଼େଇ କରିବା ପାଇଁ ତୁ ଚେଷ୍ଟା କରନା, ମାୟା ବହୁତ ବଳବାନ, କେବଳ ଜୀବନରେ ସଫଳତା ଦବ ଏଇ ମହାଜନଙ୍କ ପ୍ରତି ଜଣେ ସମର୍ପିତ ହୁଏ, ଗୁରୁ ବୈଷ୍ଣବଙ୍କ ପ୍ରତି ତାଙ୍କର ବାଣୀକୁ ଶ୍ରବଣ କର ବିଶ୍ୱାସରେ, ତାଦ୍ୱାରା ସ୍ୱାନୁଭବ ଆସେ, ଯାହା ପଢ଼ିଛି ଯାହା ଶୁଣିଛି ଯାହା କରୁଛି ତାର ଭାବଟା ବଦଳିଯାଏ। ତେଣୁ ଇନ୍ଦ୍ର ଅନ୍ୟ ଅନ୍ୟ କଥା କହିବାକୁ ଗଲେ ନିଜକୁ ଅପରାଧୀ ବୋଲି ମନେ କରୁଥିଲେ, ବର୍ତ୍ତମାନ ବ୍ରହ୍ମାଙ୍କର ବଚନ ଅନୁସାରେ ସେ ଭଗବାନ କୃଷ୍ଣଙ୍କ ପାଖକୁ ଆସିଲେ ଏବଂ ଆସିବା ପୂର୍ବରୁ ସୁରଭୀ ମାତାଙ୍କୁ ଧରିକି ଆସିଲେ, ଏବଂ ସୁରଭୀ ମାତାଙ୍କୁ ଧରିକି ଆସିବା ବେଳେ ସୁରଭୀଙ୍କର ନିର୍ଦ୍ଦେଶ ଅନୁସାରେ ସେ ଚାଲିଥିଲେ। ସୁରଭୀ କହିଲେ ଯାଅ, ବର୍ତ୍ତମାନ କୃଷ୍ଣ ଏକାକି ଅଛନ୍ତି ଗୋବର୍ଦ୍ଧନ ଉପରେ, ଯାଅ ତାଙ୍କୁ କ୍ଷମା ପ୍ରାର୍ଥନା କର। ତେଣୁ ଆସି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଗତକାଲି ଆମେ ଶୁଣୁଥିଲେ ଇନ୍ଦ୍ର ଉବାଚ, ବିଶୁଦ୍ଧ ସତ୍ତ୍ୱମ୍ ତବ ଧାବ ଶାନ୍ତମ୍ ତପୋମୟମ୍ ଧୋସ୍ତରଜସ୍ତମସ୍କମ୍ ମାୟାମୟୋୟମ୍ ଗୁଣ ସମ୍ପ୍ରବାହୋ ନ ବିଦ୍ୟତେ ତେହ ଗ୍ରହାନୁବନ୍ଧମ୍। ବିଶୁଦ୍ଧ ସତ୍ତ୍ୱମ୍ ତବ ଧାମ ଶାନ୍ତମ୍, ଧାମମ୍ ସ୍ୱରୂପମ୍ ବିଗ୍ରହମ୍, ଭଗବାନ ବହୁତ ଶାନ୍ତ, ହୃଦୟ ଯଦି ଶାନ୍ତ ନ ହବ ପ୍ରଭୁଙ୍କୁ ଆମେ ଦର୍ଶନ କରିପାରିବାନି। କ୍ଷୋଭିତ ଚିତ୍ତ ଯାହାର ସବୁବେଳେ ଗୋଟେ ଚିନ୍ତା ରହୁଛି, ଚିନ୍ତାଶୀଳ ଲୋକ ଭଗବାନଙ୍କୁ ପାଇପାରିବେନି, ତ ଚିନ୍ତାଶୀଳ ଲୋକଙ୍କର ତା ହୃଦୟଟା ସବୁବେଳେ ଚିନ୍ତା ମାନେ ଭଗବାନଙ୍କ ଚିନ୍ତା, ଇତର ଚିନ୍ତା ଯାହାର ସବୁବେଳେ ରହିଲା ଦେହ ଦୈହିକ ସମସ୍ୟାର ସବୁବେଳେ, ସେ ଭଗବାନଙ୍କୁ ଚିନ୍ତା କରିପାରିବେନି, ସେ ତ ମାଳ ଧରିଲା ମାନେ ତାର ସେଇ ଚିନ୍ତାଟା ଆସି ପହଞ୍ଚ, ସବୁବେଳେ ଆମେ ଅଧିକା ଯୋଉ ବିଷୟରେ ଚିନ୍ତା କରିବା ଆମ ଚିତ୍ତଟା ବେଶୀ କ୍ଷୋଭିତ ହବ, ସବୁବେଳେ କ୍ଷମିତ। ଯେମିତି ଗୋଟେ ପାଣିଟା ଗ୍ୟାସରେ ବସେଇ ଦେଉଛି, କ'ଣ ହେଉଛି ସେଟା, ବଏଲ ବଏଲ ହେଲା ବେଳେ କ'ଣ ହେଉଛି, ଫୁଟୁଛି ନା, ତଳ ପାଣିଟା ଉପରକୁ ଆସୁଛି, ବଏଲ ହେଉଛି। ଏ ସଂସାର ଚିନ୍ତା ଏ ତାପ ଗୁଡ଼ାକ ଏଇଭଳିଆ, ତ ହୃଦୟରେ ଯୋଉଟା ବସି ଯାଇଥିବ ସେଟା ପୁଣି ଉଠେଇବ, କ୍ଷୋଭିତ କରିବ ସବୁବେଳେ। ଅନାଦି କାଳରୁ ଯୋଉ ସ୍ୱଭାବ ରହିଛି, ଯୋଉ ଭାବନା ଗୁଡ଼ାକ ରହିଛି, ସେଗୁଡ଼ିକ ଯଦି ପୁଣି ଚିନ୍ତନରେ ତୁମେ ଆସିବ, ଏଇଟା ଆମେ ଭୁଲିବା ପାଇଁ ଚାହୁଁଛେ, ଭୁଲିବା ପାଇଁ ଚାହୁଁଛେ, ଏଗୁଡ଼ା ହେଲେ ସଫିସିଏଣ୍ଟ ଏନଗେଜମେଣ୍ଟ ଏଥିପାଇଁ ଦରକାର, ଏନଗେଜମେଣ୍ଟ ଏଥିପାଇଁ, ସ୍ପିରିଚୁଆଲ ଏନଗେଜମେଣ୍ଟ ଯଦି ନ ରହିଲା ତୁମର ସେ ଚିନ୍ତା ଗୁଡ଼ାକ ସବୁ ଆସିବ, ମନ ଭିତରେ ସେଇଟା ରହିଛି ନା, ବଏଲ ପୁଣି ଆରମ୍ଭ ହେଇଯିବ, ପାଣି ଫୁଟିଲା ଆଉ ଚିନ୍ତା ଗୁଡ଼ା ଆସିଲା ମାନେ ଗଲା। ଆମେ ଆମେ ଗୋଟେ ଚାହୁଁଛେ ଗୋଟେ ପ୍ରଲେପ ଭଳିଆ, ସେ ଯୋଉ ଚିନ୍ତା ଗୁଡ଼ା ପୂର୍ବ ଯୋଉ ସ୍ୱଭାବ ଚିନ୍ତା ଗୁଡ଼ା ରହିଛି, ଏଗୁଡ଼ା ସବୁ ରହିଯାଉ, ଭଗବତ ଚିନ୍ତା ଇଏ ଭଗବତ ଚିନ୍ତାଟା ଏତେ ପ୍ରଚୁର ହେବା ଦରକାର ଯେମିତି ସେ ଭାବନା ଗୁଡ଼ିକ ହୃଦୟ ଭିତରକୁ ନ ଆସୁ। ଶାନ୍ତମ୍, ଭଗବାନ ଶାନ୍ତ, ବିଶୁଦ୍ଧ ସତ୍ତ୍ୱମ୍ ତବ ଧାମ ଶାନ୍ତମ୍, ଧାମ ବିଗ୍ରହ, ଭଗବାନଙ୍କର ବିଗ୍ରହ, ବିଶୁଦ୍ଧ ସତ୍ତ୍ୱ ବିଗ୍ରହ, ଚିହ୍ନ ଆସିବେ, ସେଥିରେ ଗୁଣ ପ୍ରଭାବ, ବିଶୁଦ୍ଧ ସତ୍ଵର ତ ସେଥିରେ ଗୁଣର କୌଣସି ପ୍ରଭାବ ନାହିଁ, ସତ୍ଵ ରଜ ତମ ତିନି ଗୁଣ ନାହିଁ, ବିଶୁଦ୍ଧ ସତ୍ଵ। ପ୍ରାକୃତ ଜୀବରେ ଯେମିତି ଦୃଷ୍ଟି, ପ୍ରାକୃତ ଜୀବରେ ଯେମିତି ଏଇ ଯେଉଁ ଆମର ଶରୀର ଯେମିତି ରହିଛି ସବୁ ସ୍ୱଭାବ ରହିଛି, ଗୁଣ କର୍ମ ହିସାବରେ କ୍ଷୋଭି ଦଉଛି ନା ଶରୀରଟା, ଆଉ ହବନି। ଗୋଟେ କ୍ରୋଧ ଆସିଗଲା, କ୍ରୋଧ ଆସିଗଲେ ଶରୀର କ୍ଷୋଭିତ ହେଇଗଲା, କାମନା ଆସିଲା ଶରୀର କ୍ଷୋଭିତ ହେଲା। ଭଗବାନଙ୍କର ସେମିତି ନୁହେଁ, ବିଶୁଦ୍ଧ ସତ୍ଵ। ଭଗବାନଙ୍କର ଯେତେ ଯେତେ ଅବତାର ରହିଛି, ଭଗବାନଙ୍କର ଯେଉଁ ଯେଉଁ ରହିଛି ସେଟା ସବୁ ସୁନ୍ଦର। ଯେଉଁ ଦେଖନ୍ତୁ ନୃସିଂହଦେବ ଯେତେବେଳେ କ୍ରୋଧ କରିଛନ୍ତି, ଆମେ ପୂଜା କରୁଛେ କେଉଁଟାକୁ, ସେ କ୍ରୋଧ ରୂପକୁ, ସେଟା ବିଶୁଦ୍ଧ ସତ୍ଵ। ତାଙ୍କର କ୍ରୋଧଟା ବିଶୁଦ୍ଧ ସତ୍ଵ, ସ୍ୱରୂପଟା ବିଶୁଦ୍ଧ ସତ୍ଵ ହେଇଗଲା, ଆଉ ସବୁ ହଉଛି ବିଶୁଦ୍ଧ ସତ୍ଵ। କେଉଁଟାକୁ ପ୍ରାକୃତ ବୋଲି ନେଇ ହେବନି, ଭଗବାନଙ୍କର କୌଣସି ଲୀଳା କୌଣସି ଜିନିଷକୁ ପ୍ରାକୃତ ବୋଲି ନେଇ ହେବନି। ମଣିଷର ଯେହେତୁ ଏଇ ତିନି ଗୁଣ ଭିତରେ ସିଏ ସେଇ ବୁଦ୍ଧିଟାକୁ ଲଗଉଛି ଭଗବାନଙ୍କ ପାଖରେ, ଏଟା କାହିଁକି ହେଲା, ଏଟା କେମିତି ହେଲା, ଏଟା କଣ ହେଲା। ବୈଦିକ ପ୍ରୋସେସ ଏଟା ନଥିଲା, ଜିଜ୍ଞାସାଟା ଗୋଟେ ଅଲଗା, ସନ୍ଦେହଟା ଗୋଟେ ଅଲଗା, ଜିଜ୍ଞାସାଟା ଗୋଟେ ଅଲଗା, ଜାଣିବାର ଇଚ୍ଛାଟା ଯୋଉଟା ଗୁରୁମୁଖରୁ ଶ୍ରବଣ କରନ୍ତି, ଆଉ ସନ୍ଦେହଟା ହୃଦୟ ଭିତରେ ଗୋଟେ ସନ୍ଦେହ, ସନ୍ଦେହଟା କାହିଁ ଘନୀଭୂତ ହଉଛି, ଜୀବର ସନ୍ଦେହଟାକୁ ପରମାତ୍ମା ବିଦୃତ କରିବା ନା, ତାର ଗୋଟେ ସ୍ପିରିଚୁଆଲ ଜିନିଷ ଉପରେ ବିଶ୍ୱାସଟା ଆସୁନି, ସେଟା କିଏ ଦେଇପାରିବ, ହେଇପାରିବନି। ବିଶ୍ୱାସଟା ଜଣଙ୍କର ଆସୁନି ନା, ସେ ନାମ କରୁଛି, ନାମ ଉପରେ ବିଶ୍ୱାସ ଆସୁନି, ଗୁରୁ ଗ୍ରହଣ କରିଛି ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ, ଭଗବାନଙ୍କୁ ଦର୍ଶନ କରୁଛି ପ୍ରଭୁଙ୍କ ଉପରେ ବିଶ୍ୱାସ ନାହିଁ, ସେଟା କିଏ ଦେଇପାରିବ, ସେଟା ରେୟାର ଜିନିଷ ନା। ଭଗବାନ ସାକ୍ଷୀ ଉପରେ ଆମେ ଯାଉଛୁ, ସାକ୍ଷୀ ଉପରେ ଚାଲି ଚାଲିକି ଆସିଥିଲି, ଆମେ କହିବା ଠାକୁର ମୋ ସାଙ୍ଗରେ ଚାଲି ଚାଲିକି ଆସି, କ'ଣ ଆସିବା ଆମ ସାଙ୍ଗରେ ନା, ଆମର ବିଶ୍ୱାସ ହେଉଛି ନା, ତାପରେ ଆଉ କେବେ ଭଗବାନ ଆସିଛନ୍ତି କେଉଁଠି, ଯେଉଁମାନେ ସେମାନେ ଭଗବାନ ଭଗବାନ ଯାହା ପଛ ପଛରେ ଚାଲି ଚାଲିକି ଆସୁଥିଲେ, ଭଗବାନ ଯାହାଙ୍କ ହାତରୁ, ତାହେଲେ ସେମାନଙ୍କର କ'ଣ ବିଶ୍ୱାସ, କିଭଳି ତାଙ୍କର ସ୍ଥିତି, ସେଟା ତୁମେ ବିଚାର କର। ଆମେ ଭୋଗ ଲଗେଇକି ଆମେ ଜାଣିପାରୁନେ ଭଗବାନ ଖାଇଛନ୍ତି କି ନାହିଁ, କିନ୍ତୁ ଭଗବାନ ତାଙ୍କ ପଛ ପଛେ ଆସୁଥିଲେ, ଚିନ୍ତା କରି ଦେଖନ୍ତୁ ସେମାନଙ୍କ ସ୍ଥିତି କ'ଣ ଥିଲା, ବିଶୁଦ୍ଧ ସତ୍ଵ, ସେମାନେ ସେଇ ସ୍ତରକୁ ଚାଲି ଯାଉଥିଲେ, ସେଥିପାଇଁ ଭଗବାନ ସହିତ ଡାଇରେକ୍ଟ ରେସିପୋକେଟ ସେମାନେ କରୁଥିଲେ, ଆଦାନ ପ୍ରଦାନ ଭାବରେ ଆଦାନ ପ୍ରଦାନ ହଉଥିଲା, ଗୁଣର ପ୍ରଭାବ ରହିଲା ମାତ୍ରେ ଏ ଅନୁଭବ ବା ଆଦାନ ପ୍ରଦାନଟା ହେଇପାରିବ ନାହିଁ, କାରଣ ସେ ହେଉଛନ୍ତି ନିର୍ଗୁଣ, ଆମେ ହେଉଛେ ଗୁଣଯୁକ୍ତ, ସେ କିନ୍ତୁ ଗ୍ରହଣ କରିବା ଆମ ଜିନିଷଟା, ତଥାପି କୃପା କରିକି ବିଗ୍ରହ ସ୍ୱରୂପ ସେଥିପାଇଁ ହେଲେ, ଏ ଯେଉଁ ଭଗବାନଙ୍କର ଶ୍ରୀବିଗ୍ରହ ସ୍ୱରୂପଟା ଏଇଥିପାଇଁ ଗ୍ରହଣ କଲେ, ଡାଇରେକ୍ଟ ଗୋଟେ ଜୀବ ଯାଇକି ଭଗବାନଙ୍କୁ, ନାମ ରୂପ ବିଗ୍ରହ ତିନି ଚେତ ଆନନ୍ଦ, କିନ୍ତୁ ଇଏ ସବୁଠୁ କରୁଣାମ ହେଲେ ବିଗ୍ରହ, କାହିଁକି ବିଗ୍ରହ ରୂପରେ ଭଗବାନ ଯେଉଁ ପ୍ରକାଶ ହେଲେ, ଗୋଟେ ଜୀବକୁ କ୍ରମ ସ୍ତରରେ ତାଙ୍କର ସ୍ଥିତିକୁ ଅନୁଭବ କରିବା ପାଇଁ ସୁଯୋଗ ଦଉଛନ୍ତି, ତାର ଟୋଟାଲ ଭାବରେ ନାହିଁ, ଗୋଟେ ଫୁଲ ଟିକେ ଦିଅ, ଫଳ ଟିକେ ଦିଅ, ମୋତେ ଭୋଗ ଟିକେ ଲଗାଅ, ଧୀରେ ଧୀରେ ଧୀରେ, କିନ୍ତୁ ଭଗବାନ ପାଖରେ ଯାଇକି ତୁମେ ଜଣେ କହିବ କି ମୁଁ ତୁମକୁ ଧୀରେ ଧୀରେ ଭଲ ପାଇବି, ତ ବିବାହ ହବ, ତୁମ ସ୍ତ୍ରୀ କହିବ କି ସ୍ୱାମୀ କହିବ ସ୍ତ୍ରୀ କି ମୁଁ ତୁମକୁ ଟିକେ ଧୀରେ ଧୀରେ ଭଲ ପାଇବା ଶିଖିବି, ତୁମେ ଠେଙ୍ଗେଇ ତୋତେ ବାହାର କରିଦେବ ଘରୁ, ତୋତେ ଭଲ ପାଇକି ହିଁ ବିବାହକୁ ପଡ଼ିବ ନା, ନା ବିବାହ ହେଲା ପରେ କହିବ ମୁଁ ତୋତେ ଧୀରେ ଧୀରେ ଭଲ ପାଇବାଟା ଶିଖିବି, ମୁଁ ଭଲ ପାଇବି, ଏଇଟା ହବ କି, ସମ୍ଭବ ହବ କି, ହେଇପାରିବନି। ଭଗବାନ ପାଖ ଯାଇ ତୁମେ କହିବନି ଆଜ୍ଞା ମୋତେ ଟିକେ ଶିଖେଇଲେ ଆରତୀ କେମିତିକା, କେମିତି ତୁମର ପୂଜା ହଉଛି, କେମିତି ସେବା ହଉଛି, କ'ଣ ମୋତେ ଟିକେ ଶିଖେଇଲେ, କେମିତି ପ୍ରେମଟା କ'ଣ ଶିଖେଇଲେ, ସେଠି କ'ଣ ତୁମେ ଯାଇ ପଚାରିବ ନା ପ୍ରଶ୍ନ ନା କ'ଣ। ତେଣୁ ଜୀବକୁ ଏଇ ଶ୍ରୀବିଗ୍ରହ ଯୋଉ ଭଗବାନଙ୍କର କରୁଣା, ନାମ ରୂପ ବିଗ୍ରହ, ଆଉ ବିଶେଷ କରି ନାମ ଆଉ ବିଗ୍ରହ କଳିଯୁଗରେ ଆମର ବେଶୀ କରୁଣା, ଉତ୍କଳ ଭୂମିରେ ବିଗ୍ରହର, ଉତ୍କଳ ହେଲା ବିଗ୍ରହର ଦେଶ, କେବଳ ବହୁତ ଦେଖନ୍ତି ସ୍ୱୟମ୍ଭୂ ମୂର୍ତ୍ତି ଶ୍ରୀବିଗ୍ରହ, ଭଗବାନ କରୁଣା କରି ପକା, ବିଶେଷ କରି ଜଗନ୍ନାଥ ରହିଲେ, ଜଗନ୍ନାଥ, କ୍ଷୀରଚୋରା ଗୋପୀନାଥ, ଆଲାରନାଥ, ଆମର ତୋଟା ଗୋପୀନାଥ, ସବୁ ସ୍ୱୟମ୍ଭୂ, ସବୁ ନିଜେ ଭଗବାନ ପ୍ରକଟ ହେଇଛନ୍ତି, ସେ କରୁଣା କରିବା ପାଇଁ ନା ଜୀବକୁ, ଆଉ ଆମେ କ'ଣ ବିଶୁଦ୍ଧ ସତ୍ଵ ଆମେ ଜାଣିପାରୁନେ, କିନ୍ତୁ ଆମେ ଗୁଣରେ ଥିଲେ ବି ଆମ ସେବାଟାକୁ ସିଏ ଗ୍ରହଣ କରୁଛନ୍ତି, ଆମେ ଗୁଣରେ ଅଛି ସିଏ ଆମର ସେବାଟାକୁ, କାହିଁକି ସେବା, ସେଥିପାଇଁ ସେ ବିଗ୍ରହଟା ଧାରଣ କରିଛନ୍ତି, ସେ ରୂପଟାକୁ ସେ ଧାରଣ କରିଛନ୍ତି, ସେଥିପାଇଁ ଜୀବ ଟିକେ ଚରଣାମୃତ ପାଇବ, ଜୀବ ଟିକେ କରୁଣା ପାଉ, ଯେ ଭଗବାନଙ୍କର କିଛି ପ୍ରଥମ କରୁଣା ଥାଏ ନାମ ଆଉ ବିଗ୍ରହ, ନାମ ରୂପରେ ବିଗ୍ରହ ରୂପରେ ପୁଣି ଯିବ କରୁଣା କରିବା ପାଇଁ, ନାମ ବିଗ୍ରହ ତତ୍ତ୍ୱକୁ ଯିବ ବୁଝିବନି ବୋଲି ବୈଷ୍ଣବ ରୂପରେ ଆସୁଛନ୍ତି। ବୈଷ୍ଣବ ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ଭଗବାନଙ୍କର ବିଭୂତି ନା ସବୁ, ଆଉ ସେ ଆସି କଣ କୀର୍ତ୍ତନ କରିବ, ଭଗବାନଙ୍କ ବିଷୟରେ ତ କୁହାଯିବ, ଭଗବାନଙ୍କ ବିଷୟରେ କଣ, ଭଗବାନ ଭଗବାନ ତୁମେ କହିବ କୃଷ୍ଣ ଏହା କରିଥିଲେ ତା କରିଥିଲେ, ତମେ କହିବ କୃଷ୍ଣ ତ କରିଥିଲେ ବର୍ତ୍ତମାନ କଣ କୁହ, ବିଭୂତ କୁହ ନା କୃଷ୍ଣ ଏହା କରିଥିଲେ ତା କରିଥିଲେ, କୃଷ୍ଣ ଅଛନ୍ତି, ହଁ ଅଛନ୍ତି ଯେ କେଉଁଠି ଅଛନ୍ତି କେମିତି ଅଛନ୍ତି ଆମେ ଜାଣିନାହାନ୍ତି ନା। ବୈଷ୍ଣବ ଆସିବେ ଏ ଦୁଇଟା ଜିନିଷକୁ ପ୍ରତିଷ୍ଠା କରିବେ, କଣ ନାମ ବିଗ୍ରହ। ତୁମେ ଦେଖିବା ପାଇଁ ଚାହୁଁଛ ଭଗବାନଙ୍କୁ, ଦେଖ ଏଇଠି ଏଇଠି ଭଗବାନ, ଏଇଭଳି ସେବା କରାଯାଏ, ଏଇ ଭାବନାଟାକୁ ହୃଦୟରେ ଆମକୁ ରଖିବାକୁ ପଡ଼େ। ଏଇ କରୁଣାଟା ଆମେ ସଗୁଣ ସ୍ତରରେ ଥିଲେ ବି ଭଗବାନ ଆମ ସେବାକୁ ଗ୍ରହଣ କରୁଛନ୍ତି, ନହେଲେ ସେ କହିନଥାନ୍ତି ଯେ ଯଥା ମାମ ପ୍ରପଦ୍ୟତେ ତାଂସ ତଥା ଇବ ବଜା ଆମେ, ମୋର ଯେମିତି ତୁମେ ଶରଣାଗତ ମୁଁ ସେଭଳି ଭାବରେ ପ୍ରଭୁ ସେମିତି ଗ୍ରହଣ କରନ୍ତି। କିନ୍ତୁ ତାଙ୍କର ସ୍ୱରୂପ ସ୍ଥିତି ହେଉଛି ବିଶୁଦ୍ଧ ସତ୍ତ୍ୱ ତପଶାନ୍ତ ଧାମ, ବିଶୁଦ୍ଧ ସତ୍ତ୍ୱ ମାନେ ସେ ନିର୍ଗୁଣ ଅବସ୍ଥା, ସେଥିରେ କୌଣସି ଗୁଣର ପ୍ରକ୍ରିୟା ନାହିଁ। ଆମ ଭିତରେ ଗୁଣ ଅଛି ଯେତେବେଳେ ଆମେ ନିର୍ଗୁଣ ଜିନିଷଟା ବୁଝିପାରିବାନି, ନିର୍ଗୁଣ ଜିନିଷଟା କଣ ଆମେ ବୁଝିପାରିବାନି, ଆମେ ଯେହେତୁ ଆମେ କେଉଁଥିରେ ଅଛେ ଗୁଣ ପ୍ରଭାବରେ ଅଛେ, ଗୁଣ ପ୍ରଭାବରେ ଥିଲେ ଆମେ ନିର୍ଗୁଣ ଜିନିଷଟା ବୁଝିପାରିବାନି। ଆଉ ନିର୍ଗୁଣ ସ୍ଥିତିକୁ ଯିବା ପରେ ଭଗବାନ କହିଦେଲେ ଭଗବତ ଗୀତା, ନିର୍ଗୁଣକୁ ଯିବାକୁ ଚାହୁଁଛ ଏଇ ସ୍ଥିତିକି ଯାଅ, ମାଂଜ ଅବ୍ୟଭିଚାରିଣୀ ଭକ୍ତି ଯୋଗେନ ସେବତେ, ଆଉ ତାର କିଛି ଉପାୟ ନାହିଁ, ଅବ୍ୟଭିଚାରୀ ଭାବରେ ତୁମେ ସେବା କର। ବ୍ରହ୍ମ ଭୂୟା କଳ୍ପତେ କହିଲେ ନା ସଗୁଣାନ ସମତି ତାନ, ବହୁବଚନ କହିଲେ ନା ସଗୁଣାନ ସମତି ସମତି ତାନ, ବ୍ରହ୍ମ ଭୂୟା କଳ୍ପତେ, ଗୁଣାତୀତ ନହେଲେ ତୁମର ହେଇପାରିବନି। ଏବେ ଏଇ ଭକ୍ତି ବିଶୁଦ୍ଧ ସତ୍ତ୍ୱମ ତବଶାନ୍ତ ଧାମମ ତମୋମୟମ ଧ୍ୱସ୍ତ ରଜସ ତମସ୍କମ, ଭଗବାନ କୃଷ୍ଣ ପଚାରୁଛନ୍ତି ତମ ଧାମମ, ନା ଇନ୍ଦ୍ର କହୁଛନ୍ତି ତମ ଧାମମ ସ୍ୱରୂପମ ଶାନ୍ତମ ଅନୁଗ୍ରମ, ଶାନ୍ତକୁ ଚକ୍ରବେଦ ଅର୍ଥ କଲେ ଅନୁଗ୍ରମ, ଭଗବାନ ଉଗ୍ର ନୁହନ୍ତି, ମଣିଷ ଯେଉଁ ଗୋଟେ ଉଗ୍ରଟା ଭୟଙ୍କର, ଉଗ୍ରଟା ତ କ'ଣ ଗୋଟେ ଭୟଙ୍କର ସ୍ୱଭାବ, ହେ ବାଡ଼ା ବିଡ଼ା ଗାଳି ଗୁଲଜ ଭଲ ମନ ଏଗୁଡ଼ାକ ଭଗବାନଙ୍କୁ ଆମେ କଣ ପାଇପାରିବେ ନା, କଣ ରାଗ ଦ୍ୱେଷ ଗୋଡ଼ା ଗୋଡ଼ି କେତେ ପ୍ରକାର ଛନ୍ଦା ମଣିଷ ଦେଖୁ ନା କେମିତି ହଉଛନ୍ତି, ମଣିଷର ଯୋଉ ସ୍ୱଭାବ ସେ କଣ ଭଗବାନଙ୍କୁ ପାଇବ। ଅନୁଗ୍ରମ ଭଗବାନ ଶାନ୍ତମ, ପୁରା ପ୍ରାକୃତ ଗୁଣର ପୁରା ମୁକ୍ତ, ଅନୁଗ୍ରମ ତମୋମୟମ ଜ୍ଞାନ ସ୍ୱରୂପମ ତହି କିଂ ସତ୍ତ୍ୱମ ଗୁଣ ଉତ୍ଥିତମ, ଚକ୍ରରେ ପ୍ରଶ୍ନ ଉଠୁଛି, ଭଗବାନ ଯୋଉ ଜ୍ଞାନ ସ୍ୱରୂପ ତାହେଲେ ଭଗବାନଙ୍କର ଯୋଉ ଜ୍ଞାନଟା କଣ ଏଇ ସତ୍ୱଗୁଣରୁ ଆସୁଛି କି, ପ୍ରଶ୍ନ କରୁଛି ସତ୍ୱଗୁଣରୁ, ଆମର ଜ୍ଞାନ ଗୁଡା କେଉଁଥିରୁ ଉଦୟ ହବ ଅତି ବେଶୀରେ ସତ୍ୱଗୁଣ ନା, ଆଉ ତାହେଲେ ଭଗବାନଙ୍କର ଯୋଉ ବିଶୁଦ୍ଧ ସତ୍ୱ ଯୋଉ ଜ୍ଞାନ ଏଠି ଲେଖିଲେ ନା ତମୋମୟମ ଧ୍ୱସ୍ତ ରଜସ ତମସ୍କମ, ରଜ ତମ ଗୁଣକୁ ବିନାଶ କରିବାର ତାଙ୍କର ଶ୍ରୀବିଗ୍ରହଙ୍କର ଶକ୍ତି ବା ତାଙ୍କର ଯୋଉ ସ୍ୱରୂପ ସେଟା କଣ ସତ୍ୱଗୁଣରୁ ଉତ୍ଥିତ କି, ପ୍ରଶ୍ନ କରାଯାଉଛନ୍ତି, କହୁଛନ୍ତି ନା 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 ନା, ବିଶୁଦ୍ଧ ସତ୍ତ୍ୱମ ଅପ୍ରାକୃତ ଚିଦାନନ୍ଦମୟ ଇତି ଅର୍ଥ, ଭଗବାନଙ୍କର ହେଉଛନ୍ତି ଅପ୍ରାକୃତ ଚିଦାନନ୍ଦମୟ, କୋଉଟା ତାଙ୍କର ସ୍ୱରୂପ ଅପ୍ରାକୃତ ଚିଦାନନ୍ଦମୟ, ଆମର ଯେମିତି ଚକ୍ଷୁଟା, ଚକ୍ଷୁଟା କଣ ପ୍ରାକୃତ ଚିଦାନନ୍ଦମୟ ନୁହେଁ, ଜଡ଼ଟା ସବୁ ଆମର ଜଡ଼, ଭଗବାନଙ୍କର ସବୁ ହେଉଛି ଚିଦାନନ୍ଦମୟ, ତାହେଲେ ଜଡ଼ ଦ୍ୱାରା ଚିଦାନନ୍ଦମୟ କେମିତି ଅନୁଭବ କରିବା, ହେଲେ କିଛି ଅନୁଭବ ଆସୁନି, ଜୀବଟା ଆମର ଜଡ଼, ଚକ୍ଷୁଟା ଆମର ଜଡ଼, କର୍ଣ୍ଣଟା ଆମର ଜଡ଼, ତାକୁ ଚିଦାନନ୍ଦ କରିବା ପାଇଁ ଏ କହିଲେ ସେବନମୁଖୀ ହେଉଛି ହାଦୌ, ସେଥିପାଇଁ ସେ ଲେଖିଲେ ଏଟା ସେବା କରିବା ସବୁ ପଡ଼ୁଛି ନା, ଜଡ଼ଟାକୁ ଯଦି ଚିନ୍ମୟ କରାଯିବ, ଜଡ଼ଟାକୁ କଣ କରାଯିବ ଚିନ୍ମୟ କରା, ଜଡ଼ ଶକ୍ତିରେ ଭରପୁର ହେଇକି ରହିଛି ଚକ୍ଷୁରେ କର୍ଣ୍ଣ ନାସିକା ଜୁହା ଜ୍ଞାନେନ୍ଦ୍ର ଗୁଡାକ ନା, ତାକୁ ସବୁ ଚିନ୍ମୟ କରିବ ସେବନମୁଖୀ, ସେଥିପାଇଁ ସେ ଲେଖିଲେ କର୍ଣ୍ଣ ଦ୍ୱାରା ଖରିକତା ଶ୍ରବଣ କରିବାକୁ ପଡ଼ିବ, ଜୁହା ଦ୍ୱାରା ନାମ କୀର୍ତ୍ତନ କରିବାକୁ ପଡ଼ିବ, ସବୁ ଏଇ ଇନ୍ଦ୍ର ଗୁଡ଼ିକ ଦ୍ୱାରା ଜଡ଼କୁ ଆମେ ଚିନ୍ମୟ କରିବା ନା, ଏଇଥିରେ ଚାଲିଥିବ ଆମର ଏ ପ୍ରୋସେସଟା, ଆକୁ ଫଲୋ କରୁଥିବ, ତା ଭିତରେ ଯଦି ଗୁରୁ ବୈଷ୍ଣବ କୃପା ମିଳିଲା ଏଗୁଡ଼ିକ ସବୁ ଚିନ୍ମୟ ହବ, କୃପା ବିନା ତ ଏଇ ହେଇପାରିବନି। କୃପାଟା ପାଇବା ପାଇଁ ଆଗେ ଶୁଦ୍ଧି ଶୁଦ୍ଧ ଅନ୍ତକରଣଟାକୁ ଶୁଦ୍ଧ କରିବା ପାଇଁ ଚଲେଇଛନ୍ତି। ଯଦି ଗୁରୁ ବୈଷ୍ଣବ କୃପା ହେଇଗଲେ ତାହେଲେ ସେ ଚିନ୍ମୟ ହେଇଯିବ, ବିଶୁଦ୍ଧ ସତ୍ତ୍ୱ ସ୍ଥିତି ସେ କହିଲେ। ଅତ ରଜସ୍ତମସ୍ତ୍ୱୟି ସମ୍ଭାବନା ଏବ ନାସ୍ତି, ରଜସ୍ତମଶ୍ଚ ଯସ୍ମାତ୍ ଯତ୍ ସ୍ମରଣାଦି କର୍ତ୍ତୁମ ଅପି ରଜସ୍ତମସ୍ତି ନଶ୍ୟତି ଇତି ଅର୍ଥ। ଆପଣ ଏଠି କହିଲେ ନା ରଜ ଧ୍ୱସ୍ତ ରଜସ୍ତମସ୍କମ୍, କାହିଁକି ନା ଇନ୍ଦ୍ରଙ୍କର ମନର ଭିତରେ ଭାବନା ଆସୁଛି। କୃଷ୍ଣ କହୁଛନ୍ତି କଣ, ମୁଁ କଣ ତୁମକୁ ପରାସ୍ତ କରିବା ପାଇଁ କଣ ମୁଁ ତୁମର ଇନ୍ଦ୍ର ଯଜ୍ଞ ତୁମର ଯଜ୍ଞଟାକୁ ବନ୍ଦ କରିଥିଲି କି, ମୁଁ ଗର୍ଭରେ ବନ୍ଦ କରିଥିଲି କି, ମୁଁ ଲୋଭରେ ତୁମର ତୁମକୁ ଯୋଉ ଅର୍ପଣ କରାଯାଇଥିବା ଭୋଗ ଗୁଡ଼ାକ ମୁଁ ଖାଇଥିଲି କି। କୃଷ୍ଣ ପ୍ରଶ୍ନ ପଚାରିଲେ ନା, କହିଲେ ନାଇଁ 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 ଆପଣ ସେମିତି ନୁହନ୍ତି, ଆପଣ ବିଶୁଦ୍ଧ ସତ୍ତ୍ୱ ନା, ଏଇ ଯୋଉ ଲୋଭ ଗର୍ବ ଏଗୁଡ଼ା କେମିତି ରଜଗୁଣ ତମଗୁଣ। ସେଥିପାଇଁ ସେ କହିଲେ ରଜଗୁଣ ତମଗୁଣର ଆପଣ ହେଉଛନ୍ତି ବିନାଶକ, ଭଗବାନଙ୍କର ରଜଗୁଣ ତମଗୁଣ ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ଓଲଟା ସେ କହିଲେ କଣ କହିଲେ, ଅତ ରଜସ୍ତମସ୍ ତ୍ୱୟି ସମ୍ଭାବନା ନୈବ ନାସ୍ତି ପ୍ରତ୍ୟୁତ ଅନ୍ୟଗତୟରପି ତୟସ୍ତୁ ତତ୍ତ୍ୱ ଧ୍ୱଂସ ହେବ ଇତି, ଧ୍ୱଂସ ରଜସ୍ତମ ଯସ୍ମାତ୍ ଯତ୍ ସ୍ମରଣାର୍ଦ୍ଧି କର୍ତ୍ତୁରପି ରଜସ୍ତମସି ନଶ୍ୟତି ଇତି ଅର୍ଥ। ରଜତମ ଆପଣଙ୍କୁ ସ୍ପର୍ଶ କରେନି, ବରଂ ଆପଣଙ୍କ ସ୍ମରଣରେ ରଜତମକୁ ଆପଣ ବିନାଶ କରନ୍ତି। ରଜଗୁଣ ତମଗୁଣଟା ଭଗବତ ସ୍ମରଣରେ ବିନାଶ ହେଇଯାଏ, ଏୟାଜସିକ ଲୋକ ତା। ସେପାଇଁ ଆମେ ଭକ୍ତିଟା ଆମେ ରାଜସିକ ଭକ୍ତି ତାମସିକ ଭକ୍ତି କରାହଉଛି ନା, ସାତ୍ତ୍ୱିକ ଭକ୍ତି। ବିଶୁଦ୍ଧ ସତ୍ତ୍ୱକୁ ଯିବା ପାଇଁ ହେଲେ ଏ ଗୁଣ ଗୁଡାକ ନଷ୍ଟ ନଷ୍ଟ ହେବାକୁ ହେଲେ, ରଜଗୁଣ ତମଗୁଣ ନଷ୍ଟ ହେବାକୁ ହେଲେ କଣ କରିବାକୁ ପଡ଼େ, ସେଇ ଭଗବାନଙ୍କୁ ସ୍ମରଣ, ଆଉ କିଛି ଉପାୟ ନାହିଁ। ଜଣେ ରଜଗୁଣରୁ ତମଗୁଣରୁ ରଜଗୁଣ ଆସିବ, ରଜଗୁଣରୁ ସତଗୁଣ ଆସିବ, ଆଉ ଯେଉଁ ଗୁଣର ପରିବର୍ତ୍ତନ କେମିତି କରିପାରିବ ସେ ନିଜେ, ତାର ତ ଯାହା କହୁଛି ବେସିକ ଫାଉଣ୍ଡେସନଟା ରହିଛି ସେ ଗୋଟେ ରଜଗୁଣଟା, କେମିତି ହବ। ତମଗୁଣ ଯିଏ ସେ ତମଗୁଣଟା, ସତଗୁଣ ଯିଏ ସେ ସତଗୁଣ, ଗୁଣର ପରିବର୍ତ୍ତନଟା କେମିତି ଆସିବ। ଆଉ ଗୁଣକୁ ଗୁଣ କାହାକୁ ଛାଡ଼ୁନି, ଭଗବାନ ଗୀତାରେ କହୁଛନ୍ତି ନା ଦେବତା ପର୍ଯ୍ୟନ୍ତ ଏ ଗୁଣ ଲାଗିକି ରହିଛି, ସମସ୍ତଙ୍କୁ ଗୁଣ କଣ୍ଟ୍ରୋଲ କରୁଛି, ନହେଲେ ଭଗବାନ କାହିଁ କହିଲେ ତୈବି ହେସା ଗୁଣମୟୀ ମୋ ମାୟା ଦୂରତ୍ୟା। ମାୟା ଗୋଟେ କଣ ଯଦି କେହି ପଚାରେ ଏ ଗୁଣଟାକୁ ବୁଝେଇଦେଲା ଚଳିଲା, ମାୟା ଗୋଟେ କଣ କହୁଛନ୍ତି ନା ଗୁଣ, ଗୁଣର ପ୍ରକ୍ରିୟା ତମ ଦ୍ୱାରା କାର୍ଯ୍ୟ କରି ତୁମେ ଜାଣିପାରିବ ତୁମେ କଣ ମାୟା ଧରିଦବ କେମିତି କା। ମାୟାର ଏଇ ଯୋଉ ଗୁଣର ଯୋଉ ବିକାଶ ହବ ବା ଗୁଣର ଯୋଉ ପରିବର୍ତ୍ତନ ହବ ବା ଶୁଦ୍ଧ ସତ୍ୟ ସ୍ତରକୁ ଆମେ ଯିବା କେବଳ ସ୍ମରଣ ଦ୍ୱାରା। ହେଲେ ମହାପୁରୁଷ ପୁରା ଅତି ସାର ଜିନିଷଟା ଦେଇ ଦେଇଯାଇ ନା, ଆଉ କେବଳ ନାମ କର, ନାମ ସ୍ମରଣ କର, କି ଭୋଜନେ କି ଶୟନେ କି ବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବୋଲୋହ ବୋଧନେ, ସବୁବେଳେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ନାମଟା ସ୍ମରଣ କର। କାରଣ ଗୁଣର ପ୍ରକ୍ରିୟାରୁ ଉର୍ଦ୍ଧକୁ ଯାଅ, ଯଦି ଆମେ ଗୁଣରେ ପ୍ରଭାବିତ ହେଇକି ରହିବା ତାହେଲେ ଗୁଣମୟ ଭକ୍ତି ହବ, ଗୁଣମୟ ଭକ୍ତି ଦ୍ୱାରା ପ୍ରସନ୍ନତା ଗୋଟେ ଆମର ଆସେ ନା ମନ ଭିତରେ, ସକାମ ଭକ୍ତି ହେଲା ନା ଗୁଣମୟ ଭକ୍ତିଟା ହବନି। ଏ ଗୁଣମୟ ଭକ୍ତିରେ ବେଳେବେଳେ ବୈରାଗ୍ୟ ଆସେ, ବୈରାଗ୍ୟଟା ସ୍ଥାୟୀ ହେଇକି ରହିବନି। ଗୁଣମୟ ଭକ୍ତିରେ ବୈରାଗ୍ୟଟା ସକାମ ଭକ୍ତିରେ ବୈରାଗ୍ୟଟା କଦାଚିତ ଉଦୟ ହୁଏ, ମାନେ ପ୍ରାୟତଃ ଅଜ୍ଞାନ ଅବସ୍ଥା ରୁହେ। କେତେବେଳେ ମନ ଭାବ ଗଦୁଆ ଛାଡ଼ିଦେଇ ପଳେଇବା, ଇଏ କରିବା ସେ କରିବା, ଆଉ ସଂସାରରେ କଣ ଅଛି ଭଗବାନଙ୍କୁ ଭକ୍ତି କରିବା, ଏଇଟା ଗୋଟେ ମନ କେତେବେଳେ କେତେବେଳେ ଆସିବ ସକାମ ଭକ୍ତିରେ, ପୁଣି ପୁଣି କଣ ଗୋଟେ ସେଟ୍ ହେଇଗଲେ ପୁଣି ସଂସାରରେ ପୁଣି ମନ ପଳେଇବ। ଅସୁବିଧା ହେଲେ ସକାମ ଭକ୍ତିରେ ଅସୁବିଧା ହେଲେ ମନରେ ବୈରାଗ୍ୟ ଆସେ, ବୈରାଗ୍ୟଟା ତାର ସ୍ୱାଭାବିକ ସ୍ଥିତି ନୁହେଁ, ଭୋଗରେ ରହିକି ସେ ଭକ୍ତି କରୁଛି, ତଥାପି ତାକୁ ଭଗବାନ କହୁଛନ୍ତି ସକାମ ଭକ୍ତି। ଠିକ ଅଛି, ନିଷ୍କାମ ଯୋଉ ଜିନିଷ ବା ବିଶୁଦ୍ଧ ସତ୍ତ୍ୱରେ ଯୋଉ ଭକ୍ତିଟା ସେଟା ଭଗବାନଙ୍କ ସହିତ ଆଦାନ ପ୍ରଦାନ ହୁଏ, ଏଟା ଭାବ ବିନିମୟ ହୁଏ। ସକାମରେ ଭାବ ବିନିମୟ କିଛି ନାହିଁ, ସକାମରେ ଅତି ବେଶୀରେ ଗୋଟେ ବୈରାଗ୍ୟ ସ୍ତରକୁ ଜଣେ ଆସିବ, ଜ୍ଞାନ ବୈରାଗ୍ୟ ସ୍ତରକୁ ଆସିବ, ଭାବ ବିନିମୟ ତାର ହେଇପାରିବନି କେବେ, ସେ ସବୁ କରୁଛୁ ତାର ଭାବ ବିନିମୟ କିଛି ହବନି। ବାସନ ମାଜିଲୁ କିରେ, ହଁ ଆଜ୍ଞା ବାସନ ମଜା ସରିଲା, ବାସନ କଳା ପଡ଼ିଛି କି କଣ ହେଲେ ଧୁଆ ହେଇଛି ଧୋଇଦେଲା ଚାଲିଲା, ସକାମ ଭକ୍ତି ବା, ଭାବ ବିନିମୟ କିଛି ହବନି। ଝାଡ଼ ଝାଡ଼ୁ ମାରା ସରିଲା, ହଁ ଆଜ୍ଞା ସରିଲା, ରୋଷେଇ ସରିଲା, ହଁ ରୋଷେଇ ମୋର ସରିଦେଲେ ଗଲା, ଆଉ କଣ ଅଛି, ସେ ଭାବ କିଛି ତାର ଆସିବନି, କେବଳ ଏଇ ସକାମ ଭକ୍ତିରେ ଯେତେବେଳେ ଟିକେ ଶରୀର କଷ୍ଟ ହୁଏ, ଭଲ ମନ୍ଦ ହୁଏ, ସଂସାରର କିଛି ଦୁଃଖ ପାଏ, ତାର ଟିକେ ବୈରାଗ୍ୟ ଚାଲି ଆସିବ, ବାସ୍ ସେତିକି। କିନ୍ତୁ ତାର ଅର୍ଥ ନୁହେଁ ଯେ ତାର ସେବା ଯାହା କରୁଛି ସେଗୁଡ଼ା ସବୁ ନଷ୍ଟ ହେଇଯିବ, ନାଇଁ ନାଇଁ, କିନ୍ତୁ ସ୍ୱୀକୃତି ଅର୍ଜନ କରୁଛି, କିନ୍ତୁ ଭାବ ବିନିମୟ ହେଇପାରିବନି ଭଗବାନଙ୍କ ସହିତ। ତାର ଯୋଗୁଁ ଏ ବୈରାଗ୍ୟଟା କ'ଣ ସାହାଯ୍ୟ କରେ, ଏ ସକାମ ଭକ୍ତିର ବୈରାଗ୍ୟଟା କ'ଣ ସାହାଯ୍ୟ କରିବ, ଏ ବୈରାଗ୍ୟ ସମୟରେ ସେ ସାଧୁସଙ୍ଗ କରିକି ସାଧୁଙ୍କ ଆନୁଗତ୍ୟରେ ସେବାଟା କରିଦେଲେ ତାକୁ କିଛି ଅନୁଭବ ଆସିବ, ସେଇଟା ତାକୁ ପୁଣି କେତେଦିନ ଠେଲିକି ବଞ୍ଚେଇଦେବ। ଇଏ ବି ସକାମ ଭକ୍ତଟା ବଞ୍ଚୁଛି ନା ଆଉ କେମିତି ବଞ୍ଚୁଛି, ସକାମ ଭକ୍ତ ଯୋଉ ବଞ୍ଚୁଛି ସେ ଛାଡ଼ିଦେଇ ପଳାନ୍ତା ନା, ଆଉ ସେ ନିଜଗୁଡ଼ା ଏଇଟା ପାରୁନାହାନ୍ତି, ସାଧୁସଙ୍ଗ କରୁନାହାନ୍ତି, ସେ କେତେ ଦିନ କରି ଦେଖ ଛାଡ଼ିଦେଇ ପଳେଇବେ, ହେ ଘରେ ରହିଥିବେ, ସେ ହରିକୃଷ୍ଣ ଟିଭି ଖୋଲା ଚାଲିଥିବ, ମାଳ ତାର ଟଙ୍ଗା ହେଇଥିବ, ତାର ଧୀରେ 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 ସେ କୁଆଡ଼େ ତାର କ'ଣ କରିଦେବ, ତାର ହିସାବ ପତ୍ର ଆଉ କିଛି ନାହିଁ, ସାତଟା ପାଞ୍ଚ ଶୋଇଲା ଉଠିଲା ବୁଲିଲା କ'ଣ ତାର ଗଲା ସବୁ ଗଲା ପାଗଳା ହେଇଯିବ। ସକାମ ଭକ୍ତ ତାର କିଛି ସ୍ଥାୟିତ୍ୱ ଅଛି କି, କିଛି ସ୍ଥାୟିତ୍ୱ ନାହିଁ, ସେ କାମନା ପାଇଁ ଭକ୍ତିଟା କରୁଛି, ଆଉ ସେ ବୁଝିପାରୁନି ମୁଁ ଭକ୍ତି କରୁଛି କାମନା ପାଇଁ, କିନ୍ତୁ ତୋର କର୍ମଫଳଟା ଅଛି ନା, ଯେତେବେଳେ ଦେଖିଲା ସେଟା ମିଳୁନି ତା ମନ ପୁଣି ଭାଙ୍ଗିଗଲା। କିନ୍ତୁ ସକାମ ଭକ୍ତର ଗୋଟେ ଲାଭ ହୁଏ ଏତିକି, ଯେହେତୁ ସେ ଭଗବାନ ସହିତ ଯୁକ୍ତ ଅଛି, ଅନ୍ୟ କାମ କରେ ଯଦି କୃଷ୍ଣର ଭଜନ, କୃଷ୍ଣ ଛାଡ଼ିବେନି ନା, ତାକୁ ବୈରାଗ୍ୟଟା ଦେବେ, ମଝିରେ ମଝିରେ ଠୁକେଇ ଦେବେ ଧରିକି, ଆଉ କୃଷ୍ଣ ଡାକୁଛି ନା କ'ଣ ବୋଲିବୁ, ଛାଡ଼ିଦେବେ ନା କ'ଣ କୃଷ୍ଣ, ତୁମେ କହିବ ଟିକେ ଝମେଳା କରିକି ମୁଁ ଟିକେ ଭଲ ଭାବେ ସେଟ୍ କରିଦେବି, ନାଇଁ ଝମେଳାଟା ସେ ତିଆରି କରିଦେବେ ଆଉ କରିଦେବେ, ବୈରାଗ୍ୟ କେମିତି ଆସିବ, ଠୁକେଇ ଦେବେ ଗୋଟେ ଆଉ ଠୁକେଇ ଦେଲେ ସେଠି ତୁମ ମନରେ ବୈରାଗ୍ୟ ଆସିବ, ଆଏ ସଂସାର କିଛି ନାହିଁ, ଠାକୁର ଡାକେ ଆୟା କରେ ଆସିଆ କରେ ଆସିଲା, ସେଇ ସମୟଟା ହେଲା ଠିକ ପ୍ରକୃଷ୍ଟ ସମୟ ସକାମ ଭକ୍ତିର, କ'ଣ ସାଧୁସଙ୍ଗ କରିବାର ସମୟ, ସେଠି ଦୃଢ଼ ନିଶ୍ଚୟ କରିବାର ସମୟ, ସେଇଠି ତୁମେ ଢିଲା କରିଦେଲ ପୁଣି ପଳେଇବ ବାପା, ପୁଣି ପଳେଇବ, ପୁଣି ଘରେ ସେଟ୍ ହେଇଗଲା, ଭଲ ମନ୍ଦ ହେଇଗଲା, କୋଉଠି କ'ଣ ତୁମର ବିଜନେସ ଫିଜନେସ ଆସିଗଲା, ପଇସା ଆସିଗଲା, ପୁଣି ମନ ଧାଇଲା ସିଆଡ଼େ। ସକାମ ଭକ୍ତି ଏଇଆ ହଉଛି ନା, ମଝିରେ ବୈରାଗ୍ୟ ଟିକେ ଆସିବ, ପୁଣି ପଳେଇବ, ପୁଣି ମାଡ ଟିକେ ଖାଇବ, ପୁଣି ପଳେଇ ଆସିବ, ଭଗବାନ କ'ଣ ଛାଡ଼ୁଛନ୍ତି କି, ଜୀବଟା ଆସିଛି ଏତେ ଦିନ ପରେ, ଯେତେ ଟଣା ଟଣା ଘୋଷରା କଲେ କ'ଣ, ଏଇଟା ଗଧଟା ସଂସାର ଗଧ, ଗୁରୁଦେବ କୁହନ୍ତି ସଂସାର ଖଟି ଖଟି କରି ସେ ଆସିଛି, ତାକୁ ଯେତେ ମାଡ ମାର, ଗଧୁଣୀ ଯେତେ ନାତ ମାରିଲା ଗଧ କ'ଣ ଛାଡ଼ିବ ତାକୁ, ସେ କିଛି ନାହିଁ, ସେ ଯେତେ ସଂସାର ଲାତ ମାରୁ ପାରିବନି। ସକାମ ଭକ୍ତର ଭାଗ୍ୟଟା ଏତିକି, ଯେହେତୁ ଭଗବାନ ଭଜନ କରୁଛି, ଯେତେବେଳେ ସଂସାରର ପୀଡ଼ାଟା ପାଉଛି, ସେଇ ସମୟରେ ଯଦି ସାଧୁସଙ୍ଗ କରିକି ଦୃଢ଼ ନିଶ୍ଚୟ ହେଇପାରିଲା, ତାର ଗୋଟେ ଷ୍ଟେପ୍ ଫରୱାର୍ଡ଼ ହବ, ଉପରକୁ ଯିବ, ସେ ସମୟରେ ଢିଲା କରିଦେଲା କାହିଁକି ନା, ଘରେ ଆଣେ ବା ବିଜନେସରେ ବା ଦେହରେ କିଛି ଗୋଟେ ସେଟ୍ ହେଇଗଲା, ଯେଉଁଟା ଅସୁବିଧା ହଉଥିଲା ତାର ବୈରାଗ୍ୟ ଆସିଥିଲା, ସେଇ ଜିନିଷଟା ସେଟ୍ ହେଇଗଲା, ତାପରେ କ'ଣ ହବ, ପୁଣି ଯୋଗ ଦେବୁ ସେ କଥା, ଦାସ ଆଇଲେ ମୂଳରୁ ଗା, ମୂଳରୁ ପୁଣି ଗାଇଲା ଆଉ, ପୁଣି ସେ ସୁନଗଡ଼ା ଚାଲିଥିବ ଆଉ, ସେ ଏ ସକାମ ଭକ୍ତିରେ ଏଇଟା ଅସୁବିଧା ଅଛି, ସେ ତ ରଜ ତମ ତିନି ଗୁଣ ଭିତରେ ରହୁଛି ଆଉ, ଉପରୁ କୋଉଠୁ ଗଲେ ତ କିଛି ପାଇବ, ଆଦାନ ପ୍ରଦାନଟା ନ ହେଇପାରିଲେ, ଘରେ ଛୁଆ ପିଲା ସଂସାର ବିଜନେସ ଆଦାନ ପ୍ରଦାନ ଅଛି ନା, ଆଉ ଭଲ ପରିବା ନେଇଗଲେ କ'ଣ ପାଇଲେ, ଆଉ ଘରେ ପରିବା ନେଇଗଲେ କ'ଣ କହିବେ, କୋଉଠୁ ଆଣିଲ ଭଲ ପରିବାଟା କହିବେ ନା, ଆଉ ଭଗବାନ ପାଇଁ ଭଲ ପରିବା ଆସିନେ ଭଗବାନ କହିବେ କି, କେଉଁଠି ଭଲ କୋବିଟା କୋଉଠୁ ଆଣିଲୁ ରେ, କହିବେ ଭଲ ରୋଷେଇ କରିଥିଲେ ଭଗବାନ କହିବେ କି, ତୋତେ କ'ଣ ଆଜି ରୋଷେଇ କଲୁ, କ'ଣ ଆଜି ବଢ଼ିଆ ରୋଷେଇ କରୁଛୁ ଆଉ, କୋଉ ଭଗବାନ କହିବେ, ଆଉ ଭଗବାନ ତ କିଛି କହୁନାହାନ୍ତି, ଆଉ ଆଦାନ ପ୍ରଦାନ ନାହିଁ ଆଉ କ'ଣ କ'ଣ ହବ, ସଂସାର ଆଦାନ ପ୍ରଦାନ ଅଛି ନା, ସେଥିପାଇଁ ସେଠି ମନ ପଳେଇଯିବ। ଏଇ ସ୍ମରଣ ଭଗବାନ ଭଗବତ ସ୍ମରଣ ଏଇଟା କେବଳ ରଜ ତମ ଗୁଣକୁ ବିନାଶ କରେ, ଆପଣଙ୍କ ସ୍ୱରୂପରେ ନାହିଁ, ସେଥିପାଇଁ ସେ କହୁଛନ୍ତି ତମୋମୟମ ଧ୍ୱସ୍ତ ରଜସ୍ତମସ୍କମ ମାୟାମୟୋୟମ ଗୁଣ ସମ୍ପ୍ରବାୟ, ଏ ଗୁଣର ପ୍ରଭାବ ଯୋଉ ହେଉଛି ମାୟା, ହୃଦୟ ଭିତରେ ଗୁଣର ପ୍ରଭାବ ଯେତେପର୍ଯ୍ୟନ୍ତ ରହୁଛି ସେଟା ମାୟାର ଆମେ ଅଛି ବୋଲି ବୁଝିବାକୁ ପଡିବ, ମାୟାମୁକ୍ତ କେହି ପୁରୁଷ ହେଇନି, ପୁରୁଷ କେବେ ମାୟାମୁକ୍ତ ହେଇପାରିବେନି, ଗୁଣର ପ୍ରଭାବ ଥିଲା ପର୍ଯ୍ୟନ୍ତ ଆମର ମାୟାମୁକ୍ତ କେମିତି ହବ, ମାୟା ରହିବ, ସତଗୁଣ ରହିଲେ ବି ମାୟା ରହିବ, କ'ଣ ମାୟା, ମୁଁ ସୁଖୀ, ମୁଁ ଜ୍ଞାନୀ, ତାର ଅହଙ୍କାର, ମୁଁ ସୁଖୀ ତାର ଭାବନା ଗୁଡ଼ା ରହିଲା, ଏଇଟା ବି ଗୋଟେ ମାୟା, ଲାଭ ପୂଜା ପ୍ରତିଷ୍ଠା ଗୁଣ ଧୀରେ ସବୁ ମାୟା ରହିଛି, ଆର ଯେଉଁ ତମେ ସ୍ୱତନ୍ତ୍ର ନାରୀ ଧନ ଏମାନଙ୍କ ପ୍ରତି ପଦବୀ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ତାଙ୍କର ଆକର୍ଷଣ ଆଉ, ଏଠି ସେ କଥା ସେ କହୁଛନ୍ତି। ଅତୋ ତସ୍ମିନ୍ ଜଗତ୍ୟସ୍ମଦାଦିଷୁ ଯୋ ଗୁଣାନ୍ ସମ୍ୟକ୍ ପ୍ରଭାବ ସଂସାର ରୂପ ମାୟାମୟମ ଅୟମ୍ ତେ ତବ ନୈବ ବିଦ୍ୟତେ, ଏ ସଂସାରରେ ଅତୋ ଅସ୍ମିନ୍ ଜଗତ୍ୟାସ୍ମଦ ଆଦିଷୁ ଅତେ, ଏ ଯୋଉ ରଜତମ ଗୁଣରେ ପ୍ରଭାବଟା ଜଗତରେ ଚାଲିଛି, ସମ୍ୟକ୍ ପ୍ରଭାବ, ସମ୍ୟକ୍ ପ୍ରଭାବ ତା ଗୁଣଟା ବହୁତ ରହିଛି, ମଣିଷର ସବୁବେଳେ ରଜତମ ଗୁଣ ସହିତ ସମ୍ପର୍କ ରହିଛି। ଗୋଟେ ଡ୍ରେସ୍ ପିନ୍ଧିବ କ'ଣ, ଏଇଟା ଏଇଟା କ'ଣ କେମିତିକା, ପୁରା ସବୁଥିରେ ଭଲ, ଗୋଟେ ଭଲ କଲର୍ ଡ୍ରେସ୍ ହେଇଥିବ ଏଇଟା ହେଇଥିବ ଗୁଣ, ଖାଇବା ଗୁଣଟା ସବୁଆଡ଼େ ଅଛି, ଗୁଣଟା ଗୋଟେ ସବୁଆଡ଼େ ରହିଛି। ଭୋଜନ ବେଳେ ରଜଗୁଣୀ ତମ ଗୁଣୀ ବସିଦେ ନା, ତିନିଟା ଲୋକକୁ ବସେଇଦେ ନା, ତିନିଟା ଲୋକ ବସେଇଦେ, ସାତିକ ଲୋକ ବସେଇଦେ, ରଜ ରାଜସିକ ଲୋକ ବସେଇଦେ, ତମସିକ ଗୋଟେ ବଏଲ ସବ୍ଜି କରିବ, ଗୋଟେ ତେଲ ମସଲା ପକେଇ ଗୋଟେ କଷି କରିବ, ଆଉ ଗୋଟେ ସେ ଯୋଉ ଆମ୍ବିଳା ଫାମ୍ବିଳା କରିକି ଯୋଉ କ'ଣ ଏଇଟା ଖାନ୍ ସାଉଥ ଇଣ୍ଡିଆ ଆଡ଼େ ସମର ଫମର କରିକି ରାଗ ଖଟା କରିକି ଦବ, ଏ ତିନି ଜଣଙ୍କୁ ତିନିଟା ଓଲଟା ପରସିବ, ବୁଝିପାରିଲେ କି ନାହିଁ, ସତଗୁଣ ଲୋକକୁ ଏ ସମ୍ବର ଖଟା ତାକୁ ଦବ, ସେ କ'ଣ କହିବ, ଏଇଟା ଉଠା 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 ଏଇଟା ବେକାର ଜିନିଷ, ତମ ଗୁଣି ଲୋକକୁ ବଏଲ ସବ୍ଜି ଦବ, ସେ ଫୋପାଡ଼ିବ, କହିବ ମାଲ ମାଲ ଓଡ଼ିଆ ଲୋକ ମାଲ ମାଲ ଏଗୁଡ଼ା କ'ଣ ଖାଉଛ, ଏଗୁଡ଼ା ଭଣ୍ଡା ଗୁଡ଼ା ଖାଉଛ, ଏ ଯୋଉ କୋରାପୁଟ ଲୋକ ଏ ଯୋଉ ଫୁଲବାଣୀ ଲୋକ ଏମାନେ କେବେ ଭଣ୍ଡା ଖାଇବେନି, ସଜନା ଛୁଇଁ ଖାଇବେନି, ଏଇଟା ବିକିଦେବେ, ଏଇଟା ଖାଆନ୍ତିନି, ଏ ଯୋଉ ଅମୃତ ଭଣ୍ଡା ପଣସ କଞ୍ଚା ପଣସ ସଜନା ଛୁଇଁ ସେଇଟା ସେ ଖାଇବେନି, ତାମେ ବିକିଦେବେ, ତମେ ସେ ଖାଏ ବଣକୁ ଯିଏ ଚଢ଼େଇ ମାରିକି ଆଣି ଖାଏ, ତମେ ତମ ଗୁଣ ଲୋକ ନା, ତା ଭୋଜନ ତାର ଭୋଜନଟା ପ୍ରଭାବ ଅଲଗା, ଭୋଜନରେ ସବୁଥିରେ ଶୟନରେ ସାତିକ ଲୋକର ଶୟନ ଅଲଗା, ରାଜୀବ ତମସିକ ଲୋକର ଶୟନ ଅଲଗା, ଏହା କେତେ କ'ଣ ଶୋଇବେ ତାର ଠିକଣା ନାହିଁ, ପାଠରୁ ଲାଳ ଫାଳ ବୋହିକି ପଡ଼ୁଥିବ, ସେ ତମସିକ ଲୋକ ତାର କ'ଣ ଅଛି, ଏ ଘୁଗୁଡ଼ି ମାରିକି ଛାଡ଼ିକି ତାର ବୁଲୁଥିବ, ତମସିକ ଲୋକଟା ଉଠିବା ଟାଇମ୍ କିଛି ନାହିଁ, ଯେତେବେଳେ ନିଦ ଭାଙ୍ଗିଲା ତଳେ ତାର ଉଠିଲା, ତମସିକ ଲୋକ ତାର କ'ଣ ଅଛି, ଶୋଇବେ କେତେବେଳେ ତାର କିଛି ନାହିଁ, ତାଙ୍କ ଗାଡ଼ି ଟ୍ରକ୍ରେ ହେଲେ ରେଷ୍ଟ ଅଛି, ତାଙ୍କର କିଛି ନାହିଁ, ଟାଇମ୍ ହିସାବରେ ଗାଡ଼ି ଚଲା ହବ, ତାଙ୍କର କିଛି ନାହିଁ, କେତେବେଳେ ଖାଇବେ, ଦିନ ବାରଟା ଗୋଟେ ବେଳେ ଏଇ ଯୋଉ ଗାଡ଼ି ବସ୍ ନାଇଟି ବସ୍ରେ ମୁଁ ଯାଏ, ବାରଟା ସାଢେ ବାରଟାରେ ଓହ୍ଲେଇବେ, ଦେଖ ଢାବାକୁ ବସିବେ ଖାଇବାନି, ଏଟା କିନ୍ତୁ ରାକ୍ଷସ ଗୁଡ଼ା କି ନା କ'ଣ, ତୁମେ ବାରଟା ବେଳେ ତୁମେ ଗୋଟେ ଖାଉଛ, ତୁମେ ଗୋଟେ ବେଳେ ରେଷ୍ଟ ଦିଅ, ଏତେ ଅଜ୍ଞାନ ମଣିଷ ତମ ଗୁଡ଼ା କିଛି ଜାଣନ୍ତିନି, ଖାଇବା ତ ବାରଟା ଏବେ ତ ଗୋଟେ କମନ୍ ହେଇଗଲାଣି, ଏମାନେ ଏବେ ସବୁ ଲୋକ ଏଗାରଟା ବାରଟାରେ ଖାଉଛନ୍ତି, ଏଗୁଡ଼ା ପଶୁ ହେଇଯିବେ, ଏଗୁଡ଼ା ମଣିଷ ତ ହେବେନି, ପଶୁ ହେଇଯିବେ, କେମିତି ପଶୁ ହେବେ, ଆରେ ତୁମେ ରାତି ବାରଟାରେ ଖାଉଛ, ତମ ବଡି ରେଷ୍ଟ କ'ଣ ନବ, ସବୁ ତାମସିକ ଗୁଣଟା ତିଆରି ହବ, ସେ ରାତିମାନେ ତୁମେ ଖାଲି ଟାୟାର୍ଡରେ ଯେମିତି ମେସିନ୍ଟା ପୁରା କାମ କରୁଛ, ରାତିମାନେ ତୁମେ ଖାଲି ଶୋଇଛ, ତୋ ନିଦ ନାହିଁ, ତୁମେ ସେ ନିଦଟା ଟାୟାର୍ଡର କ୍ଲାନ୍ତ ରେଷ୍ଟ ସେଠି କୁହାଯାଇପାରିବନି, ରେଷ୍ଟ ନୁହେଁ ସେଟା, ତ ମେସିନ୍ ବନ୍ଦ ହେଲା ତୁମେ ରେଷ୍ଟ ନବ, ରେଷ୍ଟ କେତେବେଳେ ତ ମେସିନ୍ ଆଉ କାମ କରୁନି, ଖାଦ୍ୟ ହଜମ ହେଇଗଲେ ନା, ତାହେଲେ ସମସ୍ତେ ଶୋଇଲେ, କିଏ ତୋ ସେଲ୍ସମ୍ୟାନ୍ ଶୋଇଲେ, ତୁମେ ବି ଶୋଇଲେ, ସେଇଟା ହେଉଛି ନିଦ୍ରା ଭୋଗ, ଛୁଆଟା ଦେଖୁନାହାନ୍ତି, ଛୁଆଟା ଶୋଇବ କେମିତି ଶୋଇବ, ଗୋଟେ ଛୁଆ ତାର କ୍ଷୀର ଖାଇବା ମାନେ ଖେଳିବ 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 ଖେଳିବ, ତାର ହଜମ ହେଇଗଲା ପରେ ଶୋଇବ, ନହେଲେ ସେ ଶୋଇବେନି, ସେଠି କହୁଛନ୍ତି ଛୁଆଟା ରାତି ବାରଟା ପର୍ଯ୍ୟନ୍ତ ଶୋଉନି, ମା ଶୋଇପାରୁନି, କୁହନ୍ତୁନି କାହିଁକି ଶୋଉନି, ମା ତାର ପୁଳେ ଅର୍ଣ୍ଣ ଡାଲି ସବ୍ଜି ଖାଇକି ସେ ଆଖି ବୁଲୁଥିବ, ଛୁଆ ତାର ବୁଲୁଥିବ, ଆରେ ଦେଖ ତାର ତୋ ଭିତରେ ଡିଫରେନ୍ସଟା କ'ଣ, ଗୁଣଟାକୁ ଦେଖିନା ଦେଖିଦେବ ନା, ଏଇଠୁ ତାର କ୍ଷୀରଟା ହଜମ ନହେଲା ପର୍ଯ୍ୟନ୍ତ ସେ କେବେ ଶୋଇବନି, କେବେ ଶୋଇବନି, ଆଉ ଶୋଇଯିବ ସେ ଉଠିବ କେତେବେଳେ, ଲେଟ୍ରେ ଉଠିବ, ଶୀଘ୍ର ଶୋଇଥିବ, ଶୀଘ୍ର ଶୋଇଥିବ, ଶୀଘ୍ର ଉଠିବ ନା ଲେଟ୍ରେ ଉଠିବ, ବିଳମ୍ବରେ ଶୋଇଥିବ, ଖାଦ୍ୟଟା ହଜମେନି ନା, ଆମର କ'ଣ ଏ ଗୁଣ ପ୍ରଭାବଟା ସବୁ ରହୁଛି ନା, ଭୋଜନରେ ଶୟନରେ ସବୁଥିରେ ଗୁଣର ପ୍ରଭାବ ରହିଛି, ଏ ଲୋକଟା କ'ଣ ଆଜିକାଲି ଲୋକ କିଛି କହିଲେ ବି କିଛି ଲାଭ ହେଇନି, ତୁମେ ପାଗଳ ହେଇଗଲେ ବି ସେ କିଛି ବଦଳିବେନି, କିଛି ବଦଳିବେନି, ହେ ଖାଇ ଦେଇଯାଏ ଯେ ଗୋଟେ ସିଗାରେଟ୍ ଖଇନି କାଢ଼ିବେ ତାକୁ ଖାଇବେ, ରାତି ବାରଟା ଗୋଟେରେ ଖଇନି ସିଗାରେଟ୍ ହବା ଚାଲିଥିବ, କିଏ ତ ସବୁଟା ଜାକିକି ଶୋଇଯାଆନ୍ତି ନା, କ'ଣ ଭାବିଲେ ଖଇନି ଯେଉଁ ଖାଇଦେ ଶୋଇଥିବେ, ଏଇଟା ତ ଗୋଟେ ପାଗଳ ଗୁଡ଼ା ନା କ'ଣ, ମଣିଷ ଗୁଡ଼ା ବିଷ ଗୁଡ଼ା ଜାକିକି ଶୋଉଛ, କହିନି ଏଠି ଜାକି ଦିଏ ଶୋଇଦିଏ, ଏଇଭଳିଆ ତମ ଗୁଣି ଗୁଡ଼ା, ତମ ଗୁଣି ଲୋକ ନା ସେ ମୋଟେ ରହିପାରିବେ, ସେ ଗୁରୁଦେବ ସେ ଶୁକାବାଲି କଥା କୁହନ୍ତି, ଆଉ ଶୁକାବାଲିକୁ ନିଦ ହବ, ଫୁଲ ମାଳି ମାଳି ଘରେ ତାକୁ ନିଦ ହବ କି, ବୁଲିବାକୁ ଯାଇଛି ଶୁକା ବିକେ ସବୁଦିନ, ଏ ଭାଇ ବିଷ ଲୋକଟା ସେ ସେୟା ସଂସାର ଆସକ୍ତି ଯାହା ରହିଛି, ଭାବିଲେ ଜାଣିଛ ନା ନାହିଁ ଗପ, କ'ଣ ଶୁକାବାଲି ହବ ନା ଫୁଲବାଲି ହବ, ଆଉ ଶୁକବାଲି ହେଲେ କଣ ହବ, ଶୁକବାଲି ତ ଏଇଆ ଆଉ କଣ, ଶୁକା ବିକି ବିକି ତାର ଚାଲିଲା ହେଇଛି, ପଶିଗଲା ମାଳି ସାହି ଭିତରେ ଆଉ ଫେରିପାରିନି, ରାତି ହେଇଗଲା ଆଉ ଶୁକା ବିକ୍ରି ହେଇନି ସେଦିନ, ଆଉ ମାଳି ସାହି ଭିତରେ ପଶିଲେ କିଏ ପୁରେଇବି, ତାର ଶୁକା ବୁଜଟା ଅଛି ଆଉ କେହି ପୁରଉନାହାନ୍ତି ଆଉ। ବିଷୟ ଲୋକଟା ହଉଛି ଏଇଆ, ହୃଦୟରେ ତ ବିଷୟ ଚିନ୍ତା ରହିଲା, ତୁମେ ହରିଭଜନ କରିପାରିବନି, ଭଲ ଲାଗିବନି ଏଟା, ଖାଲି ଖାଲି ଟାଣି ଘୋଷାରି ଖାଲି ଯିବା କଥା ଆଉ। ଏଇ ମୁଁ କହୁନି କୁକୁର ଭଙ୍ଗା କୁକୁର, ଏ କୁକୁର ଗୋଡ଼ ଭଙ୍ଗା ହେଇଥିବ ତାକୁ ଦେଖିବ, ବୁଝିଲା ବୋଲି କୁକୁର ଗୋଡ଼ ଯୋଉ ଭଙ୍ଗା ହେଇଥିବ, ପଛ ଗୋଡ଼କୁ ବାଡ଼େଇ ଦେଇଥିବେ, ସେ ରାଗି କିଏ ଭାଙ୍ଗି ଯାଇଥିବ, ସିଏ ଯେମିତି ଚାଲେ ବିଷୟ ଲୋକ ଯଦି ଭକ୍ତ ହେଲା, ତା ବିଷୟ ଚିନ୍ତାଟା ରହିଛି ତା ହୃଦୟରେ, ସେ ଭକ୍ତି କରୁଛି ତାକୁ, ସେଇଭଳିଆ ଘୋଷରି ଘୋଷରି ଖାଲି ଯିବା କଥା, ଏଠିକି ଯାଉଥିବ ଅଟକୁଥିବ, ଜିଆ ସେ ତାକୁ ଲାତ ମାରୁଥିବ, ସେଇଭଳିଆ ତାକୁ ଲାଗିବ ବିଷୟ ଚିନ୍ତାଟା, ବିଷୟରେ ତୁମକୁ ଖାଇଦେବ, ବିଷୟଟାକୁ ବିଷ ବୋଲି କୁହାଗଲା, ବିଷୟ ବିଷୟ ନହେଲେ ଦିବାନି ସି ଆଜନ ଆସିଲା ମାଳି ସାହି ଭିତରେ ପଶିଗଲା, ପଶିଗଲା ବେଳକୁ ମାଳି ସାହିରେ ଭକ୍ତ ସଂଘ ଆଉ ତାକୁ ଭଲ ଲାଗିବ କି, ଆଉ କେହି କେହି ଘର ଭିତରୁ ପୁରେଇଲେନି, ସେଗୁଡା ଦୟାବାନ ଲୋକ ଥିଲା, କହିଲା ହଉ ଆବାର ତୁ ତୋ ଶୁଖୁଆ ବୋଝଟା ବାହାରେ ରଖ, ତୁ ଏଠି ରହ, ତୁ ଖଣ୍ଡେ ଖାଇବାକୁ ଦେଲା, ସେଠି ତାର ପିଣ୍ଡ ପିଣ୍ଡାରେ ଶୋଇଲା, କିନ୍ତୁ ସିଏ ତ ଗୃହ ସ୍ୱାମୀଟା କହିଲା ସ୍ତ୍ରୀ ଲୋକଟା ବାହାରେ ଶୋଇବା ଗୋଟେ ଅଡ଼ୁଆ କଥା, କହିଲା ତ ଦାଣ୍ଡ ଘର ଆଗରୁ ସବୁ ଥାଏ, ଆଗରୁ ଲୋକମାନଙ୍କ ଦାଣ୍ଡ ଘର ଥାଏ ନା, ଏବେ ଗୋଟେ କଣ ଅଛି ଲୋକଙ୍କର, କିଛି ନାହିଁ, କିଛି ନାହିଁ, କି ଗୋଟେ ଅତିଥି ଆସିଲେ କଣ କିଛି ଦାଣ୍ଡ ଘର ରଖାଯାଏ ଅଜ୍ଞାତ ଲୋକମାନଙ୍କ ପାଇଁ, ତାଙ୍କ କବାଟ ପକେଇଲେ ସେ ଦାଣ୍ଡ ଘର ରହିଲା, କି ଘରକୁ ଆସିଲେ ସେଠି ବସିବା ଗୋଟେ ମିଟିଂ ହବ କି କଣ, କି ଲୋକ ସାକ୍ଷାତ କରିବାକୁ ଗଲେ, ଏ ଯୋଉ ସବୁ ଝିଅ ପିଅ ସବୁ ଦେଖନ୍ତି, ପୁଅ ଦେଖନ୍ତି, ଯେ ଦାଣ୍ଡ ଘର ଦେଖାଯାଏ ନା, ଆଉ ସିଏ ସେଇ ଡାଇନିଂ ରେ ବସିଥିବ, ସେଠି ତା ବାଥରୁମ୍ ଥିବ, ସେଠି କିଏ ଆସୁଥିବ ବସୁଥିବ, ମଳ ଦ୍ୱାରା ସେଇଠି, ମୂତ୍ର ଦ୍ୱାରା କଣ, ମଳମୂତ୍ର ଘର ଦ୍ୱାରା ସେଇଠି, ସବୁ ଠାକୁର ଘର ସେଇ କର, କିଛି ନାହିଁ ସେଇ କର, ଏଇ ସବୁ ପ୍ଲାନ୍ ନାହିଁ ନା କଣ, ହେଲେ ଭଦ୍ରଲୋକ ଗୋଟେ ବସିଥିବ କାହାକୁ ପରିସାରିଲା, ସେ କଣ କରିବେ, ସେ ତାର ସେ କିଛି ନେଲେ ଯିବ, ସେତେବେଳେ କେତେ ସୁନ୍ଦର ସିଷ୍ଟମ ସବୁ ରହିଥିଲା, ସେ କହିଲା ଦାଣ୍ଡ ଘର ଆସିକି ଶୁଆ ଆଉ କଣ, କବାଟ କିଳିଦି ତାର ମାଳି ତାର ରହିଲା, କହିଲା କିନ୍ତୁ ଶୁଖୁଆ ବୋଝ ଆଣିବନି, ଆମ ଘରେ ଠାକୁର ଫୁଲ ରହୁଛି, ଆଉ ଇଏ ତାର କବାଟ କିଳିଦେ ଆକୁ କୋଉ ରାତିରେ ନିଦ ହଉଛି, ଇଏ ଶୁଖୁଆ ବୁଝ ପାଖରେ ଶୁଏ, ଶୁଖୁଆ ଘର ଶୁଖୁଆ ବୁଝ ପାଖରେ ଯିଏ ଶୁଦ୍ଧ କଣ ଶୁଖୁଆ ଆକ ଫୁଲ ବାସନା କୋଉଠି ଭଲ ଲାଗୁଛି, ଆଉ ଇଆର ଅଭ୍ୟାସ ହେଇଗଲାଣି ନା, ବିଷୟ ଲୋକକୁ ଏଗୁଡ଼ା ମୋଟ ଭଲ ଲାଗିବ, ସେଟା ସିଏ ଏକା ଛାଟି ପିଟି ହବ, ଆଉ ଭଗବାନ 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 କଣ ଏଥିରେ ଅଛି, ଶୀଘ୍ର କିନ୍ତୁ ଏଇଟା ଛିଡ଼ା ହବ ଠାକୁର କାମ, ଖାଲି ଯିବା ତ କଣ ଲୋକ ଡାକି କାଣି, ଏ ତ ଆସୁନି ଟିକେ ମନ୍ଦିରକୁ, ଯିବା ଯିବା ଚାଲ ଯିବା ଚାଲ, ଏ ତାକୁ ଡାକି କାହିଁକି ଗୋଟେ ଆଣୁଛ, ତାର ତ ଏଠି ଇଚ୍ଛା ଏଇଟା ବିଷୟଟା ଶୁଖୁଆ ବୋଲିଟା, ଇଏ ବିଷୟ ଭଳିଆ ପ୍ରସାଦ ପାଇ ଦେଇକି ଲୋକ ଭାଗିଲେଣି, ଶୁଖୁଆ ବୋଲି ଦୌଡ଼ିଲା ରାତି ହେଲାଣି, ରାତି ତାର ନିଦ ହଉନି, ସେଠୁ ଚୁପ ପୁଣି କବାଟ ଖୋଲିକି ସେ ଶୁଖୁଆ ତାର ବୋଝ ଉପରେ ଯୋଉ କପଡ଼ା ଅଛି ତାକୁ ଆଣିକି ନାକରେ ପକେଇକି ଶୋଇଲା, ଇଏ ତାର ମାଲିକ ତ ଭୋର ଉଠିଲା, ଉଠିଲା ବେଳକୁ ତାହେଲେ ଘର ଗନ୍ଧ ହଉଛି, କହିଲା ଆରେ ଏତେ ସୂର୍ଯ୍ୟ ଉଦୟ ହେଲାଣି, ଇଏ କଣ ବୋହୁଟା ଶୁଖୁଆ ବୋଲିଟା ଉଠିନି କଣ, ତମେ କହିଥିଲା ମୁଁ ଭୋର ଭୋର ସୁନ୍ଦର ଫାଟୁ ଫାଟୁ ଯିବି, କବାଟ ବାଡ଼ିଲା, ଏଇ ଖୋର ଖୋର କବାଟ କଣ ହେଇଛି, କବାଟ ବାଡ଼ିଲା ବେଳକୁ ଦେଖିଲା ବେଳକୁ ଘରେ ଗଉଛି କି ଗନ୍ଧ, ଶୁଖୁଆ ଗନ୍ଧ ଆଉ କହିଲା, ସେ ତ ଶୁଖୁଆ ଗନ୍ଧ କଣ, ତାକୁ ତ ନିଦ ଡାକ ମାରିଲା, ଏ ନିଦ ଭାଙ୍ଗ ନିଦ ଭାଙ୍ଗ, ତୁ ଯିବା ଘରକୁ କହୁଥିଲୁ, ଦେଖିଲା ନାକରେ କପଡ଼ାଟା ପକେଇଛି, କହିଲା ଇଏ କଣ ଘର ଶୁଖୁଆ ଗନ୍ଧ ହଉଛି, କହିଲା କଣ କରିବି ଆଜ୍ଞା, ମୁଁ ରାତିମାନେ ଶୋଇପାରୁନି, ତୁମର ଏ ଶୁଖୁଆ ଗନ୍ଧ, ଏ ସରି ଫୁଲ ଗନ୍ଧ, ମୁଁ ଶୁଖୁଆ ବୋଝ ପାଖରେ ଶୋଏ, ସେ ନିଦ ହେଲାନି ବୋଲି ଏ କପଡ଼ାଟା ଆଣିକି ନାକରେ ପକେଇକି ଶୋଇଲି, କଣ ବୁଝିପାରିଲ ନା ନାହିଁ, ସାଧୁ ସଙ୍ଗରେ ବିଷୟ ଲୋକ ରହିଲେ ବି ସେ ନାକରେ କପଡ଼ା ପକେଇବ, ବିଷୟ ନହେଲେ ତାର ଚଳିବନି, ଆଉ ବିଷୟ ଲୋକଟା ପଶିଗଲେ ଏଇ ଶୁଦ୍ଧ ସମ୍ପ୍ରଦାୟରେ ସେ ସେ ବିଷୟଟା, ସେ ଧନ ସ୍ତ୍ରୀ ୟା ପ୍ରତି ଆସକ୍ତି ହେଇଯିବ, ଆଉ ତା ବିଷୟଟା ଦରକାର ଆଉ ଶୁଖବାଳିଟା, ଆଉ ତାକୁ ତୁମେ କହିବ ନା ନା ତୁ ଆସିପାରିବୁନୁ, ଏଇଟା ଏଠି କରିପାରିବୁ ନ କର, ସେଇଟା ବିଷୟ ତାର ହୃଦୟରେ ଅଛି, ନାକରେ କପଡ଼ା ପକେଇ ଶୋଇବ, ଯଦି କେହି ପ୍ରଶ୍ନ ପଚାରେ ତା ଉତ୍ତର ହେଉଛି ଏଇଟା, ଭକ୍ତ ସମାଜରେ କାହିଁକି ଏମିତି ହେଉଛି, କାହିଁକି ଏଭଳି ଅନୀତି ହେଉଛି, ତା ଉତ୍ତର ହେଉଛି ଏଇଟା, ବିଷୟକୁ ତୁମେ ଯଦି ପୁରେଇଲ ସେ କ'ଣ କରିବ, ତାର ଅଭ୍ୟାସଟା ଅଛି, ତା ଫୁଲ ଗନ୍ଧ ଭଲ ଲାଗିବନି, ସେ ଯୋଉ ବାଟ ହେଲେ ଧନ ସ୍ତ୍ରୀ ନେଇ ଖେଳିବ ନାକରେ ପକେଇବ, ସେ ବିଷୟଟା କରିବ, ସେ ଆଉ ତା ହୃଦୟରେ ସେଟା ରହିଛି, ଗୁଣ ପ୍ରଭାବ ରହିଛି, ନାମ ଭଗବାନଙ୍କର ତାର ଯୋଉ ଗୋଟେ ଜୀବଟା ପୁଣି ଉଦ୍ଧାର କେମିତି ପାଇବ, ଜଣେ ପ୍ରଶ୍ନ କରେ, ତାହେଲେ ବିଷୟଟା ପୁଣି ହବ କେମିତି, ପ୍ରୋସିଜର ଦିଆଗଲା ନା, ଉପାୟଟା ଦିଆଗଲା, ଆଧ୍ୟାତ୍ମିକ ପଥଟା ସମସ୍ତଙ୍କ ପାଇଁ ନୁହେଁ, ପ୍ରବେଶ ପାଇଁ କଲେ, ଏଇଟା ହେଉଛି କେବଳ ସିରିୟସ୍ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ, ଗମ୍ଭୀର ଲୋକମାନଙ୍କ ପାଇଁ, ଯାହାକୁ ତାକୁ ଡାକି ଆଣିକି ସେ ଯେମିତି ଆମର ଜୟଗୁରୁ ବାଲା ସେ ଇଏ ବାଲା ସେ ବାଲା ଡାକିଣୀ ଗାଇ ତୁ ଦେଖିଆ ନେଇଯା, ସେଟା ବିଷୟ ଲୋକ ଗୁଡ଼ାକ ତାଙ୍କୁ କ'ଣ ଏଥିରେ ପୁରେଇବେ, ଏଟା ଗୋଟେ ରାଜଧର୍ମ ବିଷୟ ଚିନ୍ତାଟା ରହିଛି ତା ହୃଦୟରେ, ସେ ଶୁକା ବାଲି ଭଳିଆ ନାକରେ ପକେଇବ ଶୁକା ବୁଜନ ଆଣିଲେ ମନରକିତ ତ ନିଦ ହବନି, ସେ ପାଗଳ ହେଇଯିବ ଲୋକଟା। ସେଥିପାଇଁ ମହାପ୍ରଭୁ ସାଙ୍ଗେ ସାଙ୍ଗେ କଲେ ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର ପ୍ରୋସିଜର ଦିଆଗଲା ନା, ଆମେ ବୈଷ୍ଣବ ଜିନିଷକୁ ଫଲୋ ନ କଲେ ପ୍ରୋବ୍ଲେମଟା ଆମେ ପଡ଼ିବା। ଗୋଟେ ଜୀବର ଶ୍ରଦ୍ଧା ଆସିଲେ ସିଏ ଶ୍ରଦ୍ଧା ମୂଲ୍ୟ ନାମ ଦିତେଛି, ଯାହାର ବିଶ୍ୱାସ ଶ୍ରଦ୍ଧା ଆସିନି ତାକୁ ନାମ ଦିଅନି। କ'ଣ କରି ତାହେଲେ ଶ୍ରଦ୍ଧା ଆସିବା ପାଇଁ କହିଦେଲେ, ଉଚ୍ଚ ସଂକୀର୍ତ୍ତନ କରି ଶ୍ରଦ୍ଧାର ପ୍ରଚାର। ପୂର୍ବଦିନ ବିଦେଶକୁ ଗଲେ ଆଗେ କ'ଣ କଲେ, କୀର୍ତ୍ତନଟା କଲେ ନା ଉଚ୍ଚ ସଂକୀର୍ତ୍ତନ, ଆଉ ଏଇ କୀର୍ତ୍ତନଟା କେବଳ ମହାପୁରୁଷଟା ଦେଇଦେଇଗଲେ। ଗୋଟେ ଜୀବକୁ ବିଷୟଟାକୁ ଆଣିବା ପାଇଁ ପଥକୁ ଆଗେ ଉଚ୍ଚ ସଂକୀର୍ତ୍ତନ କର, କୀର୍ତ୍ତନ ଶୁଣିକି ତାକୁ କୀର୍ତ୍ତନ ଯଦି ଭଲ ଲାଗିଲା ତାପରେ ତାକୁ ଡାକ। ତାକୁ ନାମ କୀର୍ତ୍ତନ ଭଲ ଲାଗୁନି ତାକୁ ଆଉ ବିଶ୍ୱାସ କରନି, ତାର ଶ୍ରଦ୍ଧା ନାହିଁ ନା, ସେ ଟିକି ପାରିବନି। ଏଠି କ'ଣ ସଂସାର ଅସୁବିଧା ହେଇ ସେ ପଶି ଆସିଛି, ରହିପାରିବନି। ନାମ କୀର୍ତ୍ତନ ଦ୍ୱାରା ଶ୍ରଦ୍ଧା ହବ, ଶ୍ରଦ୍ଧାରେ ସେ ନାମ କରିପାରିବ, ତାପରେ ତାର ଚାଲିଲା ପ୍ରୋସେସକୁ ଆସିଗଲା, ତାପରେ ତାର ଗୁଣରୁ ସେ ଉଦ୍ଧାର ପାଇବ। ଆଉ ଜଣକୁ ଭଲ ଲାଗୁନି ତୁମେ ଶୁକା ବୋଲି ତୁମେ ତାକୁ ଡାକି ଆଣିକି ଫୁଲବାଲା ପାଖରେ ପହଞ୍ଚେଇବ, ସେ ହବନି, କିଛି କାମ ଦେବନି, ତାପରେ ସେ ଛାଡ଼ିବନି। ତେଣୁ ଏଇ ଗୁଣ ଗୁଣ ଜିନିଷଟା ଯୋଉ ଏଠି କହୁଛନ୍ତି, ଅତୁ ଅସ୍ମିନ୍ ଜଗତ ଅସ୍ମଦା ଅସ୍ମଦାସୀ ଆଦିଶୁ, ଯୋଉ ଗୁଣା ନାମ ଅସ୍ମଦା ଆଦିଶୁ, ଆମ ସହିତ ଯୋଉ ମୋର ବି ଗୁଣ ରହିଛି ସେ ଗୁଣ ଆପଣଙ୍କ ନିକଟରେ ନାହିଁ। ସଂସାର ରୂପ ଅୟମ ମାୟାମୟମ ଅୟମ ତବ ତେ ତବ ମୈବ ଅବିଦ୍ୟତେ, ସଂସାର ରୂପକ ଯୋଉ ଗୁଣ ପ୍ରଭାବ ସେଟା ଆପଣଙ୍କ ନିକଟରେ ନାହିଁ। ନନୁ ଜୀବବନ୍ତନାସ୍ତୁ କିନ୍ତୁ ମାୟା ଅଧିନୀକୃତମ କଦାଚିତ କୌତୁକବଶଦାସ୍ତୁ ନତ୍ର କୋପି ଦୋଷ ସତ୍ରାହ ଅଗ୍ରଣାନୁବନ୍ଧମ ନ ବିଦ୍ୟତେ ଗ୍ରହଣସ୍ୟ ଅନୁବନ୍ଧମ ଆକାଂକ୍ଷମ ବିଜତ୍ର ସହ। ଭଗବାନ କୃଷ୍ଣ ପଚାରୁଛନ୍ତି, ଆଚ୍ଛା ଇନ୍ଦ୍ର ତୁମେ କହୁଛ ମୋ ପାଖରେ ମାୟା ନାହିଁ ବା ମୋ ଗୁଣର ସଂସ୍ପର୍ଶରେ ନାହିଁ, ଯଦି ମୁଁ କେବେ କୌତୁକ ବଶତଃ ଇଚ୍ଛା କରି ଗୋଟେ ଟିକେ ମାୟାକୁ ସ୍ୱୀକାର କରେ କ'ଣ ହବ, ସ୍ୱୀକାର କରି କିଛି ଲୀଳା କରେ, କହିଲେ ନା ନା ଏଟା କଦାପି ଆପଣଙ୍କ ଦ୍ୱାରା ସମ୍ଭବ ହେଇପାରିବ ନାହିଁ, କାରଣ ଆପଣଙ୍କ ସ୍ୱରୂପ ହେଉଛି ବିଶୁଦ୍ଧ ସତ୍ତ୍ୱ। ଏଠି ସେ କଥା କହିଥିଲେ, ନନୁ ଜୀବାନାସ୍ତୁ କିନ୍ତୁ ମାୟା ଅଧିନୀକୃତ, ମୁଁ ମାୟାକୁ ଅଧୀନ କରି କଦାଚିତ କୌତୁକ ବଶଦାସ୍ତୁ, ମୁଁ ଯଦି କଦାଚିତ କୌତୁକ ବଶତଃ ଗୋଟେ ମାୟା ସାଙ୍ଗରେ ଖେଳେ ମୁଁ କ'ଣ ଗୁଣ ଦ୍ୱାରା ପ୍ରଭାବିତ ହେବି କି, କହିଲେ ନା ମାତ୍ର କୋପି ଦୋଷମ ସତ୍ରାହ କଦାଚିତ ଦୋଷ ଅଗ୍ରହଣାନୁବନ୍ଧମ ନ ବିଦ୍ୟତେ ଗ୍ରହଣାସ୍ୟ ଅନୁବନ୍ଧମ ଆକାଂକ୍ଷା ବିଜତ, ସଂସାର ଗ୍ରହଣର କୌଣସି ରୂପକ ଆକାଂକ୍ଷା ଆପଣଙ୍କର ନାହିଁ। ଯଦି ମୁଁ ଯଦି ଇଚ୍ଛା ଭଗବାନ କ'ଣ ମୁଁ ଯଦି ଇଚ୍ଛା କରିକି ଗ୍ରହଣ କରେ ମାୟାକୁ, କହିଲେ ନା ନା ଆପଣଙ୍କ ସେ ଇଚ୍ଛା ଆସିବ କି ନା, ଆମର ଯଦି ଇଚ୍ଛା ଭଗବାନଙ୍କୁ ଗ୍ରହଣ କରିବାକୁ ଇଚ୍ଛା ହଉନାହିଁ, ମାୟା ମାୟାଟା ସ୍ୱାଭାବିକ ଆମର ବୃତ୍ତି ହେଇଯାଇଛି, ସେଟା ଭଗବାନଙ୍କର ମାୟାକୁ ଗ୍ରହଣ କରିବାର ଇଚ୍ଛା ହିଁ ନାହିଁ, କେବେ ଆସିବ ହିଁ ନା, ଉଦିତ ହବ ନା, ମାୟା ତାଙ୍କ ପଶ୍ଚାତ ଭାଗରେ ରହେ ସବୁବେଳେ। ବ୍ରହ୍ମା ଆଜି ସରି ଇନ୍ଦ୍ର ଆଜି ବ୍ରହ୍ମାଙ୍କର ସ୍ୱାନୁଭବ ତାଙ୍କର ଅନୁଭବକୁ ଧରିକି ଆସିଛନ୍ତି, ନିଜର ଅପରାଧକୁ ବୁଝୁଛନ୍ତି ଏବଂ ଭଗବତ ତତ୍ତ୍ୱକୁ ପରିପ୍ରକାଶ କରୁଛନ୍ତି ଭଗବାନଙ୍କ ସାମ୍ନାରେ। ଭଗବାନ ବସିଛନ୍ତି ଗୋବର୍ଦ୍ଧନ ଉପରେ, ବିଶୁଦ୍ଧ ସତ୍ତ୍ୱମ ତମ ଶାନ୍ତ ଧାମମ ତମୋମୟ ରଜସ ତମସ୍ ତମୋମୟ ଧ୍ୱସ୍ତ ରଜସ ତମସ୍କମ, ପ୍ରଭୁଙ୍କର ସ୍ୱରୂପ ଭଗବାନଙ୍କର ନାମ ହିଁ ଏ ରଜ ତମଗୁଣକୁ ବିନାଶ କରିବ। ହେ କୃଷ୍ଣ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।